भगवते वासुदेवाय। श्रीमद्भागवतम दशम स्कंदर 33 अध्याय आम श्रवण करथले रासलीला प्रसंग गीत प्रसंग परे परीक्षित महाराज सभा कर्मी माने थिले, ज्ञानी माने थिले, योगी माने थिले, विभिन्न मतावलंबी व्यक्ति माने थिले। ପରିକିତଙ୍କର କୌଣସି ଇଷ୍ଟଦେବଙ୍କ ପ୍ରତି ସନ୍ଦେହ ନଥିଲା, କୃଷ୍ଣଙ୍କ ପ୍ରତି ସନ୍ଦେହ ନଥିଲା। ଏମାନଙ୍କର ସନ୍ଦେହ ପରିକିତ ଏଭଳି ଶ୍ରୋତା ଥିଲେ, ଏଭଳି ତାଙ୍କର ଗୁରୁମୁଖରୁ ଏଭଳି ସେ ଶ୍ରବଣ କରୁଥିଲେ, ଉପସ୍ଥିତ ଶ୍ରୋତାମାନଙ୍କର ଭାବକୁ ସେ ବୁଝିପାରୁଥିଲେ, ତାଙ୍କ ହୃଦୟରେ ସେ ଭାବଟା ସଞ୍ଚାରିତ ହେଉଥିଲା। ସେ ଜାଣିପାରୁଥିଲେ ଏମାନଙ୍କର ସନ୍ଦେହ ଆସିଲାଣି, କାରଣ କର୍ମୀ ଜ୍ଞାନୀ ଯୋଗୀ ଏମାନେ କୃଷ୍ଣ ଭକ୍ତି ବାହାରେ ଏଇଟା ବାହାରେ କୃଷ୍ଣ ଭକ୍ତି କଲେ ବି ତାଙ୍କର ଅନ୍ତର୍ଭାବ ହେଉଛି ସମ୍ପୂର୍ଣ୍ଣ ଅଲଗା, ସବୁବେଳେ ସନ୍ଦେହ ଯୁକ୍ତ। କର୍ମୀର, ଜ୍ଞାନୀର, ଯୋଗୀର ତାଙ୍କର ଭାବ ସବୁ ସନ୍ଦେହ ଯୁକ୍ତ। ସନ୍ଦେହ ଯୁକ୍ତ ମାନେ ସେମାନେ ଭକ୍ତିକୁ ସାମଟା କମାଅ ଜାଣିପାରୁନ ନା କ'ଣ, ସେମାନେ ଭକ୍ତି କରିକି କୃଷ୍ଣଙ୍କୁ ପାଇ ଫଳ ପ୍ରାପ୍ତି ହେବେ କି ନାହିଁ ସେଥିପାଇଁ ତାଙ୍କର ସନ୍ଦେହ ରହିଛି। କର୍ମୀ ଜ୍ଞାନ ଯୋଗୀ ସେମାନେ ଆଶ୍ରୟ କରିଛନ୍ତି, ସେମାନେ ଯେ କୃଷ୍ଣଙ୍କୁ ଅବମାନନା କରନ୍ତି ତା ନୁହେଁ, ପ୍ରାୟ ଯୋଗୀମାନେ କୃଷ୍ଣଙ୍କୁ ପୂଜା କରନ୍ତି, ଜ୍ଞାନୀମାନେ ବି କୃଷ୍ଣ କଥା କୁହନ୍ତି, କର୍ମୀମାନେ ବି ସବୁ ବ୍ରତ ଉପାସନା କୃଷ୍ଣ ମନ୍ଦିରକୁ ଯାଆନ୍ତି, କିନ୍ତୁ ସେମାନେ ତାଙ୍କର ତତ୍ତ୍ୱ ଫଳର କାମନା ପାଇଁ ସେମାନେ କରନ୍ତି, କିନ୍ତୁ ସେଥିରେ ତାଙ୍କର ସନ୍ଦେହଟା ରହିଛି, କାରଣ ଫଳପ୍ରାପ୍ତି ନହେଲେ ଆଉ ସେ ଈଶ୍ୱର ବୋଲି ବିଶ୍ୱାସ କରିବେନି, ତାଙ୍କର ପ୍ରୀତି ନାହିଁ। ତାଙ୍କର ଫଳପ୍ରାପ୍ତି ଉପରେ ବିଶ୍ୱାସ ନିର୍ଭର କରେ, ଆମର ସେଟା ନୁହେଁ। ଆମ ଅନୁଷ୍ଠାନ ହେଲା ଆଗେ ବିଶ୍ୱାସ କରିକି ହିଁ ଭକ୍ତି କରିବାକୁ ପଡ଼ିବ। ତୁମେ ଭାବିବନି ଯେ ମୁଁ କିଛି କରିବି ତାପରେ ବିଶ୍ୱାସ କରିବି, ନାଇଁ ନାଇଁ, ସେ ପଥ ନୁହେଁ। ଅଜ୍ଞାଶ ଭଗବାନ ଗୀତାରେ କହିଲେ, ଅଜ୍ଞାଶ୍ଚ ସାନଶ୍ଚ ସଂଶୟ ଆତ୍ମା ବିନଶ୍ୟତି ନା ୟଂ ଲୋକ ଅସ୍ତି ନ ପର ନ ସୁଖ ସଂଶୟ ଆତ୍ମା ନ। ସଂଶୟ ବ୍ୟକ୍ତିର ଏ ଜନ୍ମ ଆଉ ପରଜନ୍ମ, ତାର ଦୁଇଟା ଜନ୍ମ ନଷ୍ଟ ହେଇଗଲା। ପରୀକ୍ଷିତ ମହାରାଜଙ୍କର କୌଣସି ସନ୍ଦେହ ନଥିଲା, କିନ୍ତୁ ସେ ସଭାରେ ଆସିଥିଲେ ପରୀକ୍ଷିତ ମହାରାଜଙ୍କର ନିଧନକୁ ଦର୍ଶନ କରିବା ପାଇଁ, ଅପ୍ରକଟକୁ ଦର୍ଶନ କରିବା ପାଇଁ କୌତୁହଳ ବସ୍ତା ଆସିଥିଲେ, କିନ୍ତୁ ବଡ଼ ଭାଗ୍ୟ ହେଇଗଲା ସୁଖଦେବ ଗୋସ୍ୱାମୀ ଭଳି ମହାତ୍ମାଙ୍କୁ ସେ ପ୍ରାପ୍ତ ହେଇଗଲେ। କଥା ଶୁଣିଲେ, 7 ଦିନ ଅପେକ୍ଷା କରି ଏଇଥିପାଇଁ ରହିଥିଲେ, ପରୀକ୍ଷିତଙ୍କୁ କିଭଳି ତକ୍ଷକ ଦଂଶନ କରିବ ଏବଂ ଭଗବାନ କିଭଳି ସୁରକ୍ଷା ଦେବେ। ମାତୃଗର୍ଭରେ ତାଙ୍କୁ ସୁରକ୍ଷା ଦେଇଥିଲେ ନା, ଭକ୍ତ ବତ୍ସଳ, ସେ ନିଶ୍ଚିତ କିଛି ବ୍ୟବସ୍ଥା କରିଲେ ପରୀକ୍ଷିତଙ୍କୁ ସୁରକ୍ଷା। ଏଇଟା ହେଇଗଲା କୃଷ୍ଣ କଥା, ଭଗବାନ କୃଷ୍ଣ କଥାର ଉପରେ ହିଁ ପରୀକ୍ଷିତଙ୍କ ପାଖରେ ଆସିକି ପହଞ୍ଚି, ସେଠି ସମାଜ କେହି ବୁଝିପାରିଲେନି, କାରଣ ସେମାନେ କର୍ମୀ ଜ୍ଞାନୀ ଯୋଗୀ ଯେଉଁ ମନୁଷ୍ୟମାନେ ଆସିଥିଲେ, କାହିଁକି ଆସିଥିଲେ, ମାତୃଗର୍ଭରେ ଯଦି ପରୀକ୍ଷିତଙ୍କୁ ରକ୍ଷା କରୁଥିଲେ ତାହେଲେ ବର୍ତ୍ତମାନ କୃଷ୍ଣ ସେଭଳି କିଛି ଅଲୌକିକ ଲୀଳା କରିବେ, ସେଟାକୁ ଆମେ ଦେଖିବାକୁ ଯିବା। କିନ୍ତୁ ମାତୃଗର୍ଭରେ ଯେତେବେଳେ ରକ୍ଷା କରିଥିଲେ ତାକୁ କ'ଣ ଅସୁସ୍ଥ ଜାଣିପାରୁଥିଲେ, ତ କେବଳ କୁନ୍ତି ଜାଣିପାରୁଥିଲେ, ଭଗବାନଙ୍କର ଅଲୌକିକ ଲୀଳାକୁ କେବଳ ଅନ୍ତରଙ୍ଗ ପାର୍ଷଦ ମାନେ ଜାଣିପାରିବେ, କୁନ୍ତି କେବଳ ଜାଣିପାରୁଥିଲେ। ଏ ପରୀକ୍ଷିତଙ୍କର ସଭାରେ ବା ସୁଖଦେବଙ୍କର ସଭାରେ, ଭାଗବତ ସଭାରେ କୃଷ୍ଣ ଯେ ଆସିକି ପରୀକ୍ଷିତଙ୍କୁ ଅଭୟ ବା ତକ୍ଷକ ଦଂଶନରୁ, ଏ ସଂସାର ତକ୍ଷକ ଦଂଶନରୁ ରକ୍ଷା କଲେ, ସଂସାର ରୂପୀ ତକ୍ଷକ ଦଂଶନରୁ ରକ୍ଷା କଲେ, ଏଇଟା କ'ଣ ସାଧାରଣ ଲୋକ ବୁଝିପାରିବେ କେମିତି ଆସିଲେ ଯେ କୃଷ୍ଣ କଥାର ଉପରେ ଆସେ, କୃଷ୍ଣ କଥା ଶ୍ରବଣ କରିକି ତାଙ୍କୁ ଅମୃତତ୍ଵ ପ୍ରାପ୍ତ ହଉଥିଲା ଭଗବାନଙ୍କର କଥାରେ, ସେ ପ୍ରତି ପଦକ୍ଷେପରେ ସେପାଇଁ ପରୀକ୍ଷିତ ଶ୍ରବଣ କୁହାଗଲା। କ'ଣ ଶ୍ରବଣ କୁହାଗଲା, ପରୀକ୍ଷିତ ଶ୍ରବଣରେ ପାଇଗଲେ, ଖାଲି ଶୁଣି ଶୁଣିକି ପାଇଗଲେ, କ'ଣ ଶ୍ରବଣ କରିକି ପାଇଗଲେ, ଭଗବାନ ସେଠି କୃଷ୍ଣ କଥାର ଉପରେ ସୁଖଦେବ ଗୋସ୍ୱାମୀ ଭଳି ମହାତ୍ମାଙ୍କ ପାଖରେ କୃଷ୍ଣ କଥାରେ ସେ ସ୍ୱତନ୍ତ୍ର ଆବିର୍ଭାବ ହେଲେ, ସେଥିପାଇଁ ସେ ଯାହା ଶ୍ରବଣ କରୁଥିଲେ ସେଇଟା ହିଁ ତାଙ୍କର ଭକ୍ତି। ପରୀକ୍ଷିତଙ୍କର କୌଣସି ସନ୍ଦେହ ନଥିଲା, କର୍ମୀ ଜ୍ଞାନୀ ଯୋଗୀ ଯେଉଁମାନେ ସବୁ ସଭା ଭିତରେ ବସିଥିଲେ ତାଙ୍କ ମନ ଭିତରେ ଏସବୁ ସନ୍ଦେହ ଚକ୍ରବାତ କହୁଛନ୍ତି, ତାକୁ ସେଟାକୁ ନିରାସନ କରିବା ପାଇଁ ବା ବିଦୃତ କରିବା ପାଇଁ ପ୍ରଶ୍ନ ପଚାରିଲେ, ଧର୍ମ ବ୍ୟତିକରମ ପ୍ରଥମ ପ୍ରଶ୍ନ ପଚାରିଲେ, ଭଗବାନଙ୍କର ଦୁଇଟା କାର୍ଯ୍ୟ, ପ୍ରଥମ ପ୍ରଶ୍ନ ଧର୍ମକୁ ସ୍ଥାପନ କରିବେ, ଅଧର୍ମର ବିନାଶ କରିବେ, ଏଟା ପ୍ରଥମ ପ୍ରଶ୍ନ। ଦ୍ୱିତୀୟ ପ୍ରଶ୍ନ ରହିଲା, ସ୍ୱୟଂ ଧର୍ମ ସେତୁ ନାମ କର୍ତ୍ତା ଅଭିରକ୍ଷିତା ପ୍ରତିପମ ଆଚରତେ ବ୍ରହ୍ମନ ପରଦାରା ବିମର୍ଶନ। ଏ ଚାରିଟି ଯୋଉ ପ୍ରଶ୍ନ ରହିବ, ଚାରିଟି ପାଞ୍ଚ ପ୍ରଶ୍ନ, ସେ ପ୍ରତି ପ୍ରଶ୍ନର ଉତ୍ତରକୁ ପର୍ଟିକୁଲାର ୟା ଉପରେ ସେ ଉତ୍ତର ଦେବେ, କାହିଁକି ନା ଏଟା ବହୁତ ଭଗବାନଙ୍କର ଭଗବତ୍ତା ଉପରେ ଗୋଟେ କଳଙ୍କ ବା ସନ୍ଦେହ ଆସୁଛି, ତାକୁ ସୁଖଦେବ ପୁରା ସ୍ପଷ୍ଟ ଭାବରେ ତାକୁ ବ୍ୟାଖ୍ୟା କରି ଧର୍ମର ସ୍ଥାପନ କରନ୍ତି, ଅଧର୍ମର ବିନାଶ କରନ୍ତି। ଆଉ ଦ୍ୱିତୀୟରେ ଧର୍ମର ଗୁପ୍ତା, ସେ ଧର୍ମକୁ ରକ୍ଷା କରନ୍ତି। ପରଦାରକୁ କିଭଳି, ଚାରିଟା ଏଠି ପ୍ରଶ୍ନ ରହିଲା। ଧର୍ମକୁ ଯିଏ ରକ୍ଷା କରନ୍ତି, ସେ ଧର୍ମକୁ ଛେଦନ କେମିତି କରିବେ? ତେଣୁ ଯେତେବେଳେ ଧର୍ମ ରକ୍ଷକ ହେଉଛନ୍ତି ଆଉ ଅଧର୍ମର କୁ ବିନାଶ କରନ୍ତି, ଆଉ ଧର୍ମର ସେ ସ୍ୱୟଂ ରକ୍ଷକ, ପୁଣି ପ୍ରତିବାଦ ଆଚରଣ କାହିଁ କଲେ? ଗୋଟେ ବିପରୀତ ଆଚରଣ କାହିଁ କଲେ? ପରସ୍ତ୍ରୀ ସହିତ ଆଲିଙ୍ଗନ ଆଦି କାର୍ଯ୍ୟ କାହିଁ କଲେ? ଆଲିଙ୍ଗନ, ଚୁମ୍ବନ, ଏ ଯେଉଁ ଶବ୍ଦ ସବୁ ଲାଗିଛି, ବ୍ୟକ୍ତି ବୁଝିବା ଦରକାର ପ୍ରଥମେ, ଯାହାର ଯେଉଁଟା ସ୍ୱରୂପ ଧର୍ମ, ସେ ସ୍ୱରୂପ ଧର୍ମ ହିସାବରେ ହିଁ ସେଟା କାର୍ଯ୍ୟ କରେ। ଯେମିତି ଗୋମାତା, ଗୋମାତା ଦେଖୁଛ ନା, ଗୋମାତା ତାର ଛୁଆକୁ କେଉଁ ଅବସ୍ଥାରେ, ବାଲ୍ୟକାଳରୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ତାର ଛୁଆକୁ ଯେଉଁ ଚାଟୁଛି, ସେଥିରେ କୌଣସି ପ୍ରକାର ଅଲଗା ଭାବନା ନାହିଁ। ଆମର କ'ଣ, ଗୋଟେ ମା କେବେ ହେଲେ ତାର ଛୁଆକୁ ବିବାହ ହେଲା ପରେ ତାକୁ ଆଲିଙ୍ଗନ କରିପାରିବେନି, ତାକୁ ସଙ୍କୋଚ ଲାଗିବ, କାରଣ ମା ଦେହରେ କାମ ରହିଛି, ପିଲା ଦେହରେ ବି କାମନା ରହିଛି। ଯଦି ମା ଦେହରେ କେବେ ହେଲେ ଏମିତି ଭାବନା ଆସିବନି, କିନ୍ତୁ ପିଲା ଦେହରେ ପିଲାକୁ ସଙ୍କୋଚ ଲାଗିବ। ସେଥିପାଇଁ ମା କେବେ ଏମିତି ପୁଣି ବାଳକ ବେଳେ ଯେମିତି ଆଲିଙ୍ଗନ କରୁଥିଲା, ବାଳକ ବେଳେ ଯଦି ତାକୁ ଯେମିତି ଚୁମ୍ବନ କରୁଥିଲା, ବାଳକ ବେଳେ ତାର ଯେଉଁ ଫିଲିଂ ଆସୁଥିଲା, କେବେ ବଢିଗଲେ ତାର ଆସିବନି। କାହିଁକି ନା ସେ ଜାଣିପାରୁଛି ମୋ ପୁତ୍ର ହୃଦୟରେ ପୁଅ ବଢିଗଲାଣି, ତାର ବୋହୂ ଅଛି, ତାର ମାନସିକ ଭାବନାଟା ଅଲଗା। ଗୋଟେ ସ୍ୱରୂପ ଧର୍ମ ଅଛି, ଜୀବ ଯେତେ ପୁରା ପ୍ରେମ ପ୍ରାପ୍ତି ନ ହେଲା ପର୍ଯ୍ୟନ୍ତ ତା ହୃଦୟରେ ଯେଉଁ କାମନାଟା ରହିଛି ନା, ଏଇଟା ଗୋଟେ ସୂକ୍ଷ୍ମ ଭାବନାରେ ବି ରହେ। ତେଣୁ ତାର ଭାବନାଟା ସେଇଟା କ'ଣ ହୁଏ, ତାର ଦୃଷ୍ଟି, ତାର ଚେତନାଟା, ସେ ଯେଉଁ କର୍ମଟା କରେ ସେଇ ଭାବନାରେ, ସେଟା ସେ ତାର ଇନଫ୍ଲୁଏନ୍ସ ବା ପ୍ରଭାବଟା ସେମିତି ରହିବ। ସେ ଯାହା କଥା କହିବ, ଯାହା କାର୍ଯ୍ୟ କରିବ, ତାର ଦୃଷ୍ଟି, ସବୁଗୁଡ଼ା କ'ଣ ରହିବ, ତା ଭିତର ଭାବନାଟା ସେଇଆ ନା, ତା ସ୍ୱରୂପ ବୃତ୍ତି ହେଇଯାଇଛି କାମନାଟା। ଯେମିତି ଗୋମାତା କଥା ମୁଁ କହୁଥିଲି, ଗୋମାତାର ତାଙ୍କ ପ୍ରେମ ଅଛି, ସେ ପିଲାଟାକୁ ଜନ୍ମ ଦିଅନ୍ତୁ ଶେଷ ପର୍ଯ୍ୟନ୍ତ ସବୁବେଳେ ତାର ପ୍ରେମଟା ରହିଛି, ତାଙ୍କ ସ୍ୱରୂପ ଧର୍ମ ସେଇଟା। ଯାହାର ଯେଉଁ ଧର୍ମଟା, ତାକୁ କେବେ ପରିବର୍ତ୍ତନ କରିହବନି। ଗୋଟେ ସୁନାଟାକୁ ଆମେ କ'ଣ କଲେ ତା ଦେହରେ କ'ଣ ମିଶେଇ ପାରିବା? ସୁନାଟାକୁ ସୁନା ଦେହରେ ଖାଦ୍ୟ ମିଶେଇ ଦେବ, ମିଶେଇ ଦେଇପାରିବ ନା? ତାକୁ ଯେତେ ତୁମେ ଅଗ୍ନିରେ ପକେଇବ, ସେ କ'ଣ ହବ? ଶୁଦ୍ଧ ହେଇଯିବ ସୁନା। ସ୍ୱର୍ଣ୍ଣଟା ଯେତେବେଳେ ସ୍ୱର୍ଣ୍ଣ ହେଇଗଲେ, ତାକୁ ତୁମେ ଜଳରେ ପକାଅ, ତାଙ୍କୁ କ'ଣ କୁହାଯିବ, ଅଗ୍ନିରେ ପକାଅ, କେଉଁଠିରେ ପକାଅ, ସେ ତା ସବୁବେଳେ ସ୍ୱର୍ଣ୍ଣ ହେଇକି ରହିବ, ତାଙ୍କ ସ୍ୱରୂପ ଧର୍ମ ସେଟା। ସେ ଯୋଉଟା ମିଶିଛି ସେଟା ବାହାରିକି ପଳେଇ ଆସିବ, ତାକୁ ଅଗ୍ନିରେ ପକେଇଲେ ସେଟା ବାହାରିକି ବାହାରିକି ପଳେଇ ଆସିବ। ତାଦେହରେ ଖାଦ ଅଂଶ ଯୋଉ ମିଶି ଯାଇଛି, ତାକୁ ଅଗ୍ନିରେ ପକେଇଦେଲା ମାନେ ସୁନାରେ କ'ଣ ହବ? ଖାଦ କୁହନ୍ତିନି ତାକୁ, ଆଜ୍ଞା ଏତେ ଖାଦ ବାହାରି ପଡ଼ିଲା, ସେ ବାହାରିଯିବ। ସ୍ୱର୍ଣ୍ଣଟା ସବୁବେଳେ ସ୍ୱର୍ଣ୍ଣ ହେଇକି ରହିବେ, ତା ଦେହରେ ଯୋଉ ଜିନିଷ ବାହାରି ଜିନିଷ ମିଶି, ସେ କେବେ ତା ଭିତରେ ତା ଧର୍ମ ଭିତରେ ମିଶି ପାରିବନି। ଆମର କ'ଣ, ଗୋଟେ ଜୀବର ଏଇ ଯୋଉ କାମନାଟା, ଏଇଟା ଗୋଟେ ଅସ୍ଥି ମଜ୍ଜାଗତ ହେଇଯାଇଛି, ଏଇଟା ବାହାରି ପାରିବନି, ବାହାରି ପାରିବନି, ଏଇଟା ପରିବର୍ତ୍ତିତ ହବ। ସେଇଟା ପ୍ରେମର, ଏଇଟା ହଉଛି ବିପରୀତ ଧର୍ମଟା। ବୈକୁଣ୍ଠ ଜଗତରେ ଏଠି ଯେମିତି ଗୋଟେ ପରିବାର ଅଛି, ବାହାଚୁରା ହଉଛନ୍ତି, ସ୍ତ୍ରୀ ପୁତ୍ର କନ୍ୟା, ଏଇ ଭାବଟା ଏଠି ଗୋଟେ କାମ ଭାବ, ସେଠି ହଉଛି ପ୍ରେମ ଭାବ, ଭାବଟା ସମାନ, ଏଇଟା ଖାଲି ବଦଳିବ। ଏଇଟା ପରିବାର ଯାହା କୁହନ୍ତି ବ୍ୟକ୍ତି କୈନ୍ଦ୍ରିକ, ପରିବାର କୈନ୍ଦ୍ରିକ, ସମାଜ କେନ୍ଦ୍ରିକ ଜୀବନ, ସେଠି ହଉଛି କୃଷ୍ଣ କେନ୍ଦ୍ରିକ ଜୀବନ ବାସ। କିନ୍ତୁ ଜୀବନଟା ସମାନ, ବାହାର କରିପାରିବନି। ସୁନାରୁ ଆମେ କ'ଣ ବାହାର କରିଦଉଛେ, ଖାଦ, ତୁମ ହୃଦୟର ଭାବଟାକୁ ତୁମେ କହିବନି ଯେ ମୁଁ ଆଉ କାହାକୁ ଭଲ ପାଇବି, ନା ନାଇଁ, ଭଲ ପାଇବାକୁ ପଡିବ। ଭଲ ପାଇବା ଶବ୍ଦରେ ତୁମେ ଉଠେଇବେ, ଯେତେବେଳେ ତୁମେ କହିବ ମୁଁ କାହାକୁ ଭଲ ପାଇବିନି, ଆଇଦର ପାଗଳ ହେଇଯିବା ନହେଲେ ଆତ୍ମହତ୍ୟା କରିବ। ମଣିଷ ଯୋଉ ଆତ୍ମହତ୍ୟା କରିବା ପାଗଳ ହେଇଯାଏ ଦୁଇଟି ଜିନିଷ ପାଇଁ, ଆଉ କିଛି ନାହିଁ। ସେ କାହାକୁ ଭଲ ଭଲ ନ ପାଇବ ତ ପାଗଳ ହେଇଯିବ, ଆଉ ତୁମକୁ ଗୋଟେ ଭଲ ପାଇବାକୁ ପଡିବ ନା। ଏଇଟା ବାହାର କରିହବନି, ଭଲ ପାଇବା ଜିନିଷଟାକୁ ବାହାର କରିହବନି। ଏ ଯେ ଲଭ୍ଟା, ପ୍ରେମଟା, ଭଲ ପାଇବାଟା, ଏଇଟା ଲାଗିଯାଇଛି କୋଉଠି, ଦେହ, ଦୈହିକ ବସ୍ତୁ, ସମାଜ, ସଂସାରରେ ଲାଗିଯାଇଛି, ଏଇଟା ପରିବର୍ତ୍ତନ କରିବାକୁ। ତେଣୁ ସ୍ୱରୂପ ଧର୍ମଟା ଯାହାର ଯାହା ସେଟା ସେମିତି ରହିବ। ଚିନିଟାକୁ, ଚିନିର ସ୍ୱରୂପ ଧର୍ମ କ'ଣ? ମିଠା, ମିଶ୍ରିଟା ମିଠା, ତୁମେ ରାଗି ଖାଇଲେ ବି ସେଟା ମିଠା ଲାଗିବ, କାନ୍ଦି ଖାଇଲେ ବି ଏଇଟା ମିଠା ଲାଗିବ, ହସି ଖାଇଲେ ବି ଏଇଟା ମିଠା ଲାଗିବ, ତୁମେ ଯେମିତି ଖାଅ ନା ସେଟା ଖଟା ଲାଗିବ। ତା ସ୍ୱରୂପ ଧର୍ମଟା ସେୟା, ଲିମ୍ବ ପିତାକୁ ବହୁତ ଆନନ୍ଦରେ ଖାଇବ, ଟିକେ ମିଠା ଲାଗିଛି ଲାଗିବ, ତାର ସ୍ୱରୂପ ଧର୍ମଟା ସେଟା ସେୟା। ଭଗବାନଙ୍କ ସେଠି ସ୍ୱରୂପ ଧର୍ମ ଅଛି, ଭଗବାନଙ୍କ ସ୍ୱରୂପ ଧର୍ମଟା କ'ଣ? ସଚିତ ଆନନ୍ଦମୟ, ସତ୍ୟମୟ, ଜ୍ଞାନମୟ, ଆନନ୍ଦମୟ, ତାଙ୍କ ସ୍ୱରୂପ ଧର୍ମ ସେଟା। ତେଣୁ ତାଙ୍କ ସ୍ୱରୂପ ଧର୍ମରେ ଆଉ କିଛି ମିଶି ପାରିବେନି, ଯୋଉଟା ଯାହାର ସ୍ୱରୂପ ଧର୍ମ ତା ଦେହରେ ଆଉ କିଛି ମିଶି ପାରିବେନି। କେବେ ତୁମେ ମିଶେଇ ପାରିବ, ଏଠି ମିଶେଇଦେବ ଚିନିର ଆଉ ଗୋଟେ କ'ଣ ତୁମେ ମିଶେଇ ଦେଉଛ, ସେଠି ଭଗବାନ ପାଖରେ କିଛି ମିଶେଇ ପାରିବେନି, ତାଙ୍କ ସ୍ୱରୂପ ଧର୍ମ ସେଟା, ସେଠି ଆଉ କୌଣସି ଜିନିଷ ମିଶେଇ ପାରିବେନି। ସଚିତ ଆନନ୍ଦମୟ, ସତ୍ୟମୟ, ଜ୍ଞାନମୟ, ଆନନ୍ଦମୟ। ତେଣୁ ଏଠି କାମନାରେ ତିନିଟା ଜିନିଷ ଓଲଟା, ଅସତ୍ୟମୟ, ଅଜ୍ଞାନମୟ, ନିରାନନ୍ଦମୟ। ତେଣୁ ଭଗବାନ ଯାହା କରିବେ ସେଟା କଣ ହବ, ସଚିତ ଆନନ୍ଦମୟ। କ୍ରୋଧ କଲେ ସେଥିପାଇଁ କ୍ରୋଧ କରିକି ଅସୁରକୁ ମାରିଦେଉଛନ୍ତି, ସେ ଉଦ୍ଧାର ହେଇଯାଉଛି। ଜଣେ ଯଦି ଯୁକ୍ତି କରେ ଭଗବାନଙ୍କର କାମ ନାହିଁ ବୋଲି, ଭଗବାନଙ୍କର ଭଗବାନ କାମକ ବୋଲି, କେତେ କଥା ତାଙ୍କୁ ପ୍ରମାଣ, ହଜାର ହଜାର ପ୍ରମାଣ ଦିଆହେଇଯିବ। ଗୋଟେ ଅସୁର କେମିତି ଜଣେ ମାରିଦେଲେ ସେ ଉଦ୍ଧାର କେମିତି ହେଇଯାଉଛି, କାରଣ ସେ ହେଉଛନ୍ତି ସତ୍ମୟ, ଜ୍ଞାନମୟ, ଆନନ୍ଦମୟ। ତେଣୁ ତାଙ୍କ ସ୍ପର୍ଶରେ ଯିଏ ଆସିବ ସେ ହେଇଯିବ, ତାଙ୍କ ସ୍ୱରୂପ ଧର୍ମ ସେଟା। ଯଦି ଗୋଟେ ବସ୍ତୁ ଧର୍ମଟା ଅନ୍ୟ ଗୋଟେ ବସ୍ତୁକୁ ପରିବର୍ତ୍ତନ କରିଦେଇପାରୁଛି, କେତେ ଉଦାହରଣ ଅଛି, ହଜାର ହଜାର ଉଦାହରଣ ଏମିତି ଦିଆଯିବ, ହଜାର ହଜାର ଉଦାହରଣ ବାହାରି। ଚୁମ୍ବକଟା, ସିଏ ଲୁହାର ସଂସ୍ପର୍ଶ ରହିଲା ବେଳକୁ ତା ଚୁମ୍ବକୀୟ ଶକ୍ତି ଗୋଟେ ରହିଛି, ମ୍ୟାଗ୍ନେଟିକ ପାୱାର ନା, ତାକୁ ଦେଇପାରୁଛି, ସେ ପ୍ରଦାନ କରିଦେଇପାରୁଛି। ସ୍ପର୍ଶମଣି, ସିଏ କଣ ଲୁହାକୁ ଛୁଇଁଲେ ସେ ସୁନା ହେଇପାରୁଛି, ତା ସ୍ୱରୂପ ଧର୍ମକୁ ସେ ଦେଇପାରୁଛି। ବ୍ୟକ୍ତିର ସ୍ୱରୂପ ଧର୍ମ ରହିଛି, ଚାହିଁଲେ ଅନ୍ୟକୁ ପରିବର୍ତ୍ତନ କରିଦେଇପାରିବ। ତ ଭଗବାନଙ୍କର ଯେଉଁ ସବୁ ଧର୍ମଟା କଣ ରହିଛି, ସଚିତ ଆନନ୍ଦମୟ। ସିଏ ଆକୁ ଭଲ ପାଇବେ, ସିଏ କଣ ହେଇଯିବ, ବାସ ହେଲା, ଆଉ ଜଡ଼ କେମିତି, ଜଡ଼ କେମିତି ହେଲା। ଭଗବାନ ଯଦି ବି କେଉଁ ସ୍ତ୍ରୀକୁ ଭଲ ପାଇଲେ, ସେ ସଚିତ ଆନନ୍ଦମୟ ହେଇଗଲା, ସେଟା ତୁମେ ତୁମେ ସ୍ତ୍ରୀ ଦୃଷ୍ଟିରେ ଦେଖିପାରିବନି। ଭଗବାନଙ୍କୁ ଅସୁରକୁ ବି ମାରିଦେଲେ ତାର କଣ ହଉଥିଲା, ଉଦ୍ଧାର କରିଦେଉଥିଲେ, ସେ ତାର ଉଦ୍ଧାର ହେଇଯାଉଥିଲେ, ମୁକ୍ତି ପାଇଯାଉଥିଲେ, କାହିଁକି ସେ ସଚିତ ଆନନ୍ଦମୟ, ତାଙ୍କର ଗୋଟେ ସ୍ୱରୂପ ଧର୍ମ, ସେଥିରୁ ସେ କେବେ ବିଚ୍ୟୁତ ହେଇପାରିବେନି। ଏଠି ସ୍ୱରୂପ ଧର୍ମ ବିଚ୍ୟୁତ ହେଇଯାଏ, ନିତ୍ୟ ନୈମିତିକ, ଯେମିତି ଜଳଟା ବରଫ ହେଇଯାଉଛି, ବାଷ୍ପ ହେଇଯାଉଛି, ବାଷ୍ପ ହେଇଗଲା ପରେ ତାକୁ ଥଣ୍ଡା କରିଦେଲେ ପୁଣି କଣ ହବ, ଜଳ ହେଇଯିବ, ବରଫ ହେଇଯିବ, ପୁଣି ତାକୁ ଗରମ କରିଦେଲେ କଣ ହବ, ଜଳ ହେଇଯିବ, ସେ ଫେରି ଆସିବ। ଇଏ ସ୍ୱରୂପ ଧର୍ମର ଏଠି ନୈମିତିକ ଧର୍ମ କିଛି ଅଛି, କିନ୍ତୁ ଭଗବାନଙ୍କର ସେଟା ନାହିଁ। ଭଗବାନ ସେଥିପାଇଁ ଇଣ୍ଡିକେସନ ଦେଇଦେଲେ ଗୀତାରେ, ନ ତଦ ଭାଷ ଏତେ ସୂର୍ଯ୍ୟ, ନ ଶଶଙ୍କର ନ ପାପକ, ଯତ ଗତ୍ୱାନ ନିବର୍ତ୍ତନ୍ତେ ତଦ୍ଧାମ ପରମ ମମ। ଏଠି ସୂର୍ଯ୍ୟ, ଚନ୍ଦ୍ର, ବାୟୁ ନାହିଁ ବୋଲି କହିଦେଇ କଣ କହିଲେ, ତା ଅର୍ଥଟା କଣ, ତା ଅର୍ଥଟା କଣ, ଭଗବାନ କହିଦେଲେ ନ ତତ୍ ଭାଷ ଏତେ ସୂର୍ଯ୍ୟ, ସେଠି ସୂର୍ଯ୍ୟ ନାହିଁ, ନ ଶଶାଙ୍କ, ଶଶାଙ୍କ ଚନ୍ଦ୍ରମା, ଶଶାଙ୍କ ନାହିଁ, ଆଉ ନ ପାବକ, ବାୟୁ ନାହିଁ, ଆଉ ଜଗତ୍ତାନ ନିବର୍ତ୍ତନ୍ତେ ତଧାମ ପରମ ମମ। ସୂର୍ଯ୍ୟ ନାହିଁ, ଚନ୍ଦ୍ର ନାହିଁ, ବାୟୁ ନାହିଁ, ମାନେ ମଣିଷର ବଞ୍ଚିବା ପାଇଁ ଏ ତିନିଟା ହେଉଛି ନିହାତି ଆବଶ୍ୟକ। କାରଣ ଚନ୍ଦ୍ରମା ନ ରହିଲେ, ଚନ୍ଦ୍ରମା କଣ କେବଳ ଅମାବାସ୍ୟା ପକ୍ଷରେ ଦେଖା ଯାଆନ୍ତିନି, ସବୁ ପକ୍ଷରେ ତାଙ୍କ ଚନ୍ଦ୍ରମାଙ୍କର କିରଣ ଅଛି, ନହେଲେ କୌଣସି ଶାକସବ୍ଜି ଔଷଧ ସବୁ ଲୋକ ରୋଗ ହିଁ ମରିଯିବେ ନା, ଆଉ ସବୁ ଲୋକଙ୍କୁ ରୋଗ ହେଇଯିବ। ଚନ୍ଦ୍ରମା ହେଉଛନ୍ତି କଣ, ବ୍ରହ୍ମା ତାଙ୍କୁ କେଉଁ ଦାୟିତ୍ୱ ଦେଇଥିଲେ, ଔଷଧି ମାନଙ୍କର ସେ ରାଜା, ସେ ଔଷଧି ମାନଙ୍କର ରାଜା ହେବେ ନା ଚନ୍ଦ୍ରମା। ଆଉ ମାନେ ଭଗବାନଙ୍କର ମନରୁ ଜାତ ହେଇଛନ୍ତି, ଯେତେ ସବୁ ଔଷଧୀୟ ଗୁଣ, ଏଇ ଯୋଉ ଆମେ ଡାଲି ଖାଉଛେ, ଚାଉଳ ଖାଉଛେ, ସେ ଯୋଉ ଯେତେ ଖାଦ୍ୟ ଶସ୍ୟ, ସେ ଚନ୍ଦ୍ରମାଙ୍କର କିରଣ ପଡ଼ୁଛି, ତାଦେହରେ ଔଷଧୀୟ ଗୁଣ ଅଛି ନା। ଆଉ ଏ ଫୁଡ୍ ଗୁଡାକ ଆମର ମେଡିସିନ ନା, ଆଉ ଖାଦ୍ୟଟା କଣ, ଆମର ଖାଦ୍ୟଟା ହଉଛି ଔଷଧ। ଖାଦ୍ୟ ଯୋଉ ଭଗବାନ ସୃଷ୍ଟି କରିଥିଲେ, ଆମର ଔଷଧ ନା ଏଇଟା ଖାଦ୍ୟଟା। ଆଉ ଖାଦ୍ୟଟାକୁ କେମିତି ଖାଇବା ଦରକାର, ରସଗୋଳ କେମିତି ଖାଇବା ଦରକାର, ଖାଦ୍ୟକୁ ଔଷଧ ଭଳିଆ ଖାଇବା ଦରକାର, ଖାଦ୍ୟଟା ଔଷଧ। ବର୍ତ୍ତମାନ ଔଷଧ ହେଇଗଲା ଆମର ଖାଦ୍ୟ, ତ ପଥ୍ୟ କଣ, ଆଉ ଖାନାଟା ବନ୍ଦ ନାହିଁ, କଣ ହେଲା, ଗରମ ପାଣି ପିଅ, ସେ କଣ ଶୁଣ୍ଠି ଖାଅ, ଏଟା ଖାଅ, ବର୍ତ୍ତମାନ ଔଷଧଟା ହେଇଗଲା ଖାଦ୍ୟ। କିନ୍ତୁ ମନେ ରଖିବା ଦରକାର, ଖାଦ୍ୟ ହଉଛି ଆମର ଔଷଧ। ପୁରୁଣାକାଳିଆ ଲୋକମାନଙ୍କୁ ମୁଁ ସେ ଦେଖିଛି, ଆମ ଛୋଟ ପିଲାବେଳେ ମୁଁ ସେ ଦେଖି ଦେଖିଛି, ମୋର ସବୁ ମନେ ପଡ଼ୁଛି ବର୍ତ୍ତମାନ। ସେମାନେ କେବେ ନେଷ୍ଟି ଜିନିଷ, ଏଗୁଡ଼ାକ ମୁଁ ତ ମୋତେ ନେଷ୍ଟି ଜିନିଷ ବୋଲି ଭାବୁଛି, ଏ ଯୋଉ ବଜାର ଘାଟରେ ଯୋଉଟା ବିକ୍ରି ହଉଛି ଏ ପନିପରିବା, ସେମାନେ କେବେ ବି ଖାଆନ୍ତିନି, ବାଡ଼ିରୁ ଶାଗ ନେଇ ଆସିବେ, ମାଟି ହାଣ୍ଡିରୁ ପଖାଳ ରଖିଦେବେ, ଛୋଟ ପିଲାବେଳେ ସବୁ ପଖାଳ ହାଣ୍ଡି, ମୁଁ ତ ନିଜେ ଜାଣିଛି, ମୋର ମନର ପୁରା ଏଇ ଖରାଦିନରେ ଯୋଉ କଣ ଏଟା, ଯୋଉ ଖରାଦିନରେ ଯୋଉ ପଡ଼ିବ ବର୍ତ୍ତମାନ ତେନ୍ତୁଲି, ତେନ୍ତୁଲିକି ରଖିବେ, ଖରାଦିନରେ ତେନ୍ତୁଲି ଖାଇବେନି। ଲୋକମାନେ କେତେ ଔଷଧୀୟ ଗୁଣ ଗୁଡ଼ା ଜାଣିଥିଲେ, ଖରାଦିନରେ ତେନ୍ତୁଲି ଖାଇବେନି, ବିରକ୍ତ ହେବେ, କାହିଁକି ଖରାଦିନରେ ପିତ୍ତ ଅଂଶ ଅଛି, ଖଟାରେ ପିତ୍ତ ଅଂଶଟା ଅଛି, ତେତୁଲିଟା କଣ କରିବେ, ବର୍ତ୍ତମାନ ସବୁ ମା ମାନେ ବସିକି ସବୁ ଛଡ଼େଇବେ, ତାକୁ ରଖିବେ, ସେଟା ଖିଆ ହବ କେତେବେଳେ, ବର୍ଷା ଦିନରେ, କାହିଁକି ବର୍ଷା ଦିନରେ ଟେମ୍ପରେଚରଟା ଲୋ, ବାୟୁମଣ୍ଡଳଟା ମାନେ ସେଠି ଶାନ୍ତ ଅଛି, ସୂର୍ଯ୍ୟଙ୍କର ତାପଟା ଏତେ ଅଧିକା ନାହିଁ, ସେ ସମୟରେ ପିତ୍ତ ହବନି, ସେଟା ଔଷଧ, ଛଅଟା ରସ ଆମର ଦରକାର ନା ଶରୀରକୁ, ଏମିତି ଯେ ଖାଲି ମିଠା ଖାଇବା ପିଜା ଖାଇବା। ଆଜିକାଲି ମଣିଷ ଦୁଇଟା ଜିନିଷ ବର୍ତ୍ତମାନ ଖାଉଛି, ମଣିଷ ବର୍ତ୍ତମାନ କ'ଣ ଖାଉଛି, ମଇଦା ଖାଉଛି, ମିଠା ଖାଉଛି, ଯୋଉଟା 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 ମରିବା ଜିନିଷ। ଦୁଇଟାର ମ ଅଛି ଦେଖୁ ନା, ମିଠା ମଇଦା ଦୁଇଟାଙ୍କର ମରିବା ଜିନିଷ। ମିଠା ଗୁଡ଼ା ସବୁ ଚିନି, ପୁଣି ସେ ଚିନି ଗୁଡ଼ା ଯୋଉ ତିଆରି ହେଉଛି ସବୁ କେମିକାଲରେ ତିଆରି ହେଉଛି, ଏମିତି ନାହିଁ। ଲୋକ କେବଳ ଅଲଗା ମାନେ ଛଅଟା ରସ ଲୋକ ଲୋକ ଖାଉଥିଲେ, ଷଡ଼ ରସ ଆମ ଶରୀର, ଷଡ଼ ରସଟା ଔଷଧ ନା, ଆମର ସବୁ ଔଷଧ ନା, ଆଖି ଆଖି ପାଇଁ ଔଷଧ ଦରକାର, ଖାଦ୍ୟରେ ଔଷଧ ଆଖି ପାଇଁ ଚାଲି ଆସିବ। ଲୋକମାନେ କ'ଣ ଖାଆନ୍ତି, ଶାଗ ଖାଇବେ, ଯେଉଁମାନେ ନିରାମିଷ ଲୋକ ଗାଁ ଗହଳିର ଲୋକ ସେମାନେ ନିରାମିଷ ଖାଆନ୍ତି, ସେ କଳମ ଶାଗ ଆଣି ଖାଇବେ। କାହିଁକି କଳମ ଶାଗରେ କ'ଣ ଅଛି, ମ୍ୟାକ୍ସିମମ୍ କ୍ୟାଲସିୟମ, ସବୁଠୁ ଅଧିକା କ୍ୟାଲସିୟମ ଏମିତି କିଛି ଥାଏ ସେ କଳମ ଶାଗରେ ଅଛି, ତ ଖାଇ ହଜମ ତୁମେ କରିପାରିବେନି। କୋଉ ମାଛ ମାଂସ ବୈଜ୍ଞାନିକ କହୁନି, ତୁମେ ନ ଖାଇଲେ ମାଛ ମାଂସ କ'ଣ ହବ, ତମ କ୍ୟାଲସିୟମ ତମ ବଡିର କମିଯିବ। ନିରାମିଷ ନିରାମିଷ ପ୍ରାଣୀମାନଙ୍କର ଯେଉଁମାନେ ନିରାମିଷ ସେମାନଙ୍କର କ୍ୟାଲସିୟମ ସବୁବେଳେ କମ୍, କିନ୍ତୁ ଭଗବାନ ଦେଇଛନ୍ତି ସବଷ୍ଟିଚ୍ୟୁଟ ଏଇ ଯେଉଁ ନଡ଼ିଆ ଆଉ ଆମର ଏଇ ଯେଉଁ ଶାଗଟା, କି ଶାଗଟା କହୁଥିଲି, କଳମ ଶାଗ। ଆଉ ସଂସାର ସବୁଠୁ ଅଧିକା କ୍ୟାଲସିୟମ ଗୋମାତା କ୍ଷୀର ପାଖରେ, ଦେଖ ସବୁଠୁ ନିରାମିଷ ପ୍ରାଣୀ। ଭଗବାନ ମଣିଷ ପାଇଁ ଔଷଧ ସବୁ ଦେଇଥିଲେ, ମଣିଷ ଏଇ ଔଷଧ ଖାଇକି ବଞ୍ଚୁ, ଖଟା କେତେବେଳେ ଖାଇବ, ମିଠା କେତେବେଳେ ଖାଇବ, ସବୁ ଜିନିଷ ତ ଭଗବାନ ସୃଷ୍ଟି କରି ଦେଇଥିଲେ। ମଣିଷ ଆଜି ଗୋଟେ ଏତେ ଅସୁର ସାଜିଗଲା, ଆଉ ଖାଦ୍ୟର ଶୈଳୀ ଏମିତି ବଦଳିଗଲା, ବଟ ତୁମେ ବଞ୍ଚି ବି ପାରିବନି। ତେଲ ଗୁଡ଼ାକ ସବୁ ବଦଳିଗଲା, ମସଲା ସବୁ ବଦଳିଗଲା, ସବୁ ଜିନିଷ ପୁରା ପୁରା ଜୀବନଟାକୁ ବରବାଦ କରିଦେଉଛନ୍ତି। ଭକ୍ତି କରିବା ତ ଗୋଟେ ଅଲଗା ଜିନିଷ, ଶରୀରଟାକୁ ପୁରା ନଷ୍ଟ କରିକି ଏ ଖରାଦିନ ଲୋକମାନେ କ'ଣ ଖାଆନ୍ତି, ପଖାଳ, ଖାଲି ସଜ ପଖାଳ, ସଜ ପଖାଳ ଏ ଆଳୁ ପୋଡ଼ା, ବାଇଗଣ ପୋଡ଼ା, କହି ତରକାରୀ ଫରକାରୀ କରନି, କାହିଁକି କାହିଁକି ସେମାନେ ଖାଆନ୍ତିନି ତରକାରୀ, କାହିଁକି ଖାଆନ୍ତିନି ଏ ସବଜି ଗୁଡ଼ା, କାହିଁକି ଖାଆନ୍ତିନି ଖରାଦିନରେ, ଖରାଦିନରେ ଏଇଟା ପିତ୍ତଟା ଅଧିକା ରହିବ ନା, କ'ଣ ବୁଝିପାରୁଛନ୍ତି, ବୋଲି ଖରାଦିନରେ ପିତ୍ତଟା ଅଧିକା ରହିବ। ବର୍ତ୍ତମାନ ଆମେ କହିଲା ନା ମୁଁ ରୁଟି ଖାଇବି, ଆରେ ତୁ ରୁଟି ଖାଇପାରିବୁନୁ, ତୁ ରୁଟି ଖାଇଲା ମାନେ ତ ଦେହଟା ଖରାପ ହିଁ ହବ, କାହିଁକି ଏଇଟା ଖରାଦିନ, ଏଇଟା ଖରାଦିନ, ଖରାଦିନ ପାଇଁ ରୁଟି ନୁହେଁ। ଆମର ଜନ୍ମଟା କୋଉଠି ହେଇଛି, ଆମର ଗ୍ରୀଷ୍ମ ପ୍ରଧାନ ଦେଶ, ଆମ ଶରୀରଟା ବର୍ତ୍ତମାନ ତୁମେ ଯାଉନି ବୁଢ଼ାମାନଙ୍କୁ ଦେଖିଛି ପଖାଳ ଖାଉଥିବେ, ଆଉ ଯିଏ କହୁଛି ବର୍ତ୍ତମାନ ମୋ ଦେହରେ ଯାଉନି ବୋଲି, କାହିଁକି ଶରୀରଟାକୁ ଆଗରୁ ସବୁ ଖାଦ୍ୟ ବଦଳେ ବଦଳେ ନିର୍ଯାତନା କରିକି ସବୁ ନଷ୍ଟ କରିଦେଲେ, ବୁଝିଲେ ଗଲେ ନା। ଆଉ ଗହମଟା ଆମ ଦେଶର ନୁହେଁ, ଗହମଟା ଆମ ରାଜ୍ୟର ନୁହେଁ, ସେଇଟା ହଉଛି କୋଉଠି ଗାର, ସେଇଟା ସବୁ ସେଠିକାର। ମୋର ଛୋଟବେଳେ ଛୋଟ ପିଲାବେଳେ ମନେ ଅଛି, ଯେଉଁମାନେ ସବୁଠୁ ଗରିବ ସେମାନେ ଅଟା ଖାଆନ୍ତି, ତୁମେ ଜାଣିନ ମୁଁ ମୋର ମୋର ଭଲ ଭାବେ ମନେ ରହୁଛି, ଅଟା କିଏ ଖାଇବ, ମୁଁ ଯେଉଁଗୁଡାକ ରୋଗ ହୁଏ ଆଉ ସବୁଠୁ ଗରିବ ଲୋକ ଅଟା ଖାଉଥିଲେ, ଅଟା ସବୁଠୁ କମ ଦେଇଛନ୍ତି, ବର୍ତ୍ତମାନ ସବୁଠୁ ସବୁଠୁ ଦାମିକା ଲୋକ ଅଟା ଖାଉଛନ୍ତି। ମାଣ୍ଡିଆ କିଏ ଖାଏ କିରେ ଦାମୋଦର, ତ ମାଣ୍ଡିଆ କିଏ ଖାଏ, ମାଣ୍ଡିଆ ଯାଉ କରିବେ ଗରିବ ଲୋକ, ମାଣ୍ଡିଆ ଟିକେ ଖାଇଦେଇକି ସକାଳୁ ଯିବେ ଖାଟ କଟିକି ଆସିବେ, ବର୍ତ୍ତମାନ ସବୁଠୁ ଫାଷ୍ଟ କ୍ଲାସ ଲୋକ ମାଣ୍ଡିଆ ଖାଉଛି, ବିଦେଶକୁ ମାଣ୍ଡିଆ ସପ୍ଲାଏ ହେଉଛି, କାହିଁକି ନା ସବୁ ଡାଇବେଟିସ ରୋଗୀ ଏଇଟା ଖାଇବେ, ପ୍ରାୟ ସବୁ ଓଲଟା ହେଇଗଲା ପା, କଳିଯୁଗ ତ ସବୁ ଏମିତି ମାରିବ କଳି, ଆଉ ସମସ୍ତଙ୍କୁ ଖାଇବା ପିଇବା ବଦଳାଇ ଦେବ, ଭୋଜନ କ'ଣ କରିବ, ମାଗେ ବଞ୍ଚିବାଟା ତମେ ପାଗଳା କରିଦେବ, ବର୍ତ୍ତମାନ ଯାହା ହେଲାଣି କଳି, ଆଉ ସ୍ୱାଭାବିକ ଜୀବନ ଆଉ କିଛି ରହିବନି। ତମର ଚେତନାଟା ତ ଦୂଷିତ ହେଇଗଲା, ବିଷ ମୁଣ୍ଡ ଭିତରେ ପଶିଲେ ତମେ ଠାକୁର କ'ଣ ଡାକିବ। ଆହାରଟା ଆମର ହଉଛି ପଥ୍ୟ, ଔଷଧ, କଣ କଣ ଭୋଜନ କରିବା ଦରକାର, କେଉଁଥିରେ କେଉଁ ସବ୍ଜିର କେଉଁ କେଉଁ ମସଲା ପଡିବ, ଲୋକ ଜାଣିଛ ନା, କେଉଁ କେଉଁ ପରିବାର କେଉଁ ପରିବାର ପକାହବ, ପରିବାର ପରିବା ହଉଛି ବିଷ, ପରିବାର ପରିବା ହଉଛି ଅମୃତ, ମସଲାକୁ ମସଲା ବିଷ, ମସଲାକୁ ମସଲା ଅମୃତ, ଲୋକ ଜାଣି ମା ମାନେ ସବୁ ଜାଣିଛନ୍ତି କେଉଁ କେଉଁ ସବ୍ଜିରେ, କାହିଁକି ଶାଗରେ ମୁଗ ପକେଇବେ, କେଉଁ ସବ୍ଜିରେ ନଡ଼ିଆ ପକେଇବେ, ସେମିତି ନାହିଁ ଯେ ସବୁଥିରେ ପକାଅ, ନାଇଁ ସେ ସବୁ ଜାଣିଛନ୍ତି, ସବୁ ଔଷଧ କ'ଣ ପରମ୍ପରା ସବୁ ଶିଖା ହଉଥିଲା ରୋଷେଇ ରୋଷେଇ, ସେଟା ଗୋଟେ ଔଷଧ, ଖାଦ୍ୟଟା ଆମର ଗୋଟେ ଔଷଧ, ଆମେ ଖାଇବା ଯେମିତି ସେ ଆମର ଔଷଧ ଶରୀରରେ ଔଷଧ ଭଳି କାର୍ଯ୍ୟ କରିବ। ଏସବୁ ବଦଳିଗଲାଣି, ଆଉ ତ କିଛି ନାହିଁ, କେଉଁ କଥାରେ ମୁଁ ଖାଦ୍ୟ କଥା ମନେ ଲଗେ, ଚନ୍ଦ୍ରମା ଭଗବାନ ଯୋଉ କହୁଥିଲେ ନତ ଭାଷ, ଚନ୍ଦ୍ରମାଙ୍କର ସବୁ ଇଏ ନା ବୃକ୍ଷ ମାନଙ୍କର କେତେ ପ୍ରକାର ଜିନିଷ ଦେଇଛନ୍ତି, କେତେ ପ୍ରକାର ରସ, କେତେ ପ୍ରକାର ଏ ଯୋଉ ହେଙ୍ଗୁ ବାହାରୁଛି ସେ କୋଉଠୁ ବୃକ୍ଷରୁ ସବୁ ବାହାରୁଛି ନା, ଭଗବାନଙ୍କର ସବୁ ସବୁ ଚନ୍ଦ୍ରମାଙ୍କ ଦ୍ୱାରା ସୃଷ୍ଟି କରିଛନ୍ତି। ଏ ଭଗବାନ ଯୋଉ କହିଥିଲେ ନତ ଭାଷ ଏତେ ସୂର୍ଯ୍ୟ ନ ଶଶାଙ୍କ ନବାବକ, ଏ ତିନିଟା ବାୟୁ ଚନ୍ଦ୍ରମା ଆଉ ସୂର୍ଯ୍ୟ ତିନି ଜଣ ଯାକ ନ ରହିଲେ ସୃଷ୍ଟିର କିଛି କାମ ଚାଲିବେ, ସେଠି ସେଟା ନାହିଁ। ତା ମାନେ କଣ କହିଦେଲେ, ଭୌତିକ ଜଗତରେ ତୁମେ ଯାହା ଦ୍ୱାରା ବଞ୍ଚୁଛ ସେଠି ସେଟା ନାହିଁ, ତ ତାମାନେ ଭଗବାନଙ୍କର ଧାମର ସ୍ୱରୂପ ଧର୍ମଟା କଣ ପ୍ରବଳଟା? ତାହେଲେ ଆମ ଭାବନାରେ ଯୋଉ ଚିନ୍ତା କରୁଛେ କୃଷ୍ଣ ଏମିତି ହେଇଥିବେ, ନ୍ୟାୟ ଅନ୍ୟାୟ, ପାପ ପୁଣ୍ୟ, ସେଟା ସେଠି କେମିତି ଲାଗିବ? ଯୋଉଠି ସୂର୍ଯ୍ୟଚନ୍ଦ୍ର ବାୟୁ ନାହାନ୍ତି ସେଟା ଅଲଗା, ସେଠି ପ୍ଲାଟଫର୍ମ ଅଲଗା, ସବୁ ସବୁ ଜିନିଷଟା ଏଇ ଜଗତର ନିୟମ ସେଠି ଲାଗିପାରିବନି। ଭଗବାନ ସଚିଦାନନ୍ଦ ତାଙ୍କ ସ୍ୱରୂପଟା ହେଲା ସଚିଦାନନ୍ଦମୟ, ତାଙ୍କ ଭଲ ପାଇବାଟା ବି ସଚିଦାନନ୍ଦମୟ। ଯଦି କେହି ପ୍ରଶ୍ନ କରନ୍ତା ଗୋଟେ ଯୁକ୍ତି କରାଯିବ, କୃଷ୍ଣ ଗୋପୀମାନଙ୍କ ପ୍ରତି ଆକର୍ଷିତ ହେଇନଥିଲେ, ଏ ରାସଲୀଳା ହଉଛି ତାର ପ୍ରମାଣ। ଲୋକମାନଙ୍କୁ ବୁଝେଇବା ପାଇଁ ବା ଯୁକ୍ତି କିଏ କଲେ, ଗୋଟେ ମିନିଟ ତାଙ୍କ କାଠି ଗୋଟେ ଦିଆଯିବ, ଏଟା ମୂର୍ଖ ଗୁଡ଼ାଙ୍କୁ, ମୂର୍ଖକୁ ତ ବୁଝେଇ ପାରିବନି, ପଣ୍ଡିତ ଲୋକ ବୁଝିବ। ଭାଗବତ ମୂର୍ଖ ମାନେ ସାଧାରଣ ଲୋକମାନଙ୍କ ପାଇଁ ନୁହେଁ, ଯୋଉମାନଙ୍କୁ ଆମେ ଓଡ଼ିଆରେ ମୂର୍ଖ ବୋଲି କହୁଛେ, ସାଧାରଣ ମାନ ମାନେ ଜ୍ଞାନୀ ଯୋଗୀମାନଙ୍କ ପାଇଁ ନୁହେଁ, ସଂସାରର ସବୁଠୁ ବଡ ପଣ୍ଡିତ ମାନଙ୍କ ପାଇଁ ବି ନୁହେଁ। ଭକ୍ତ୍ୟାମ ଭାଗବତ ଗ୍ରାହ୍ୟ ନଚ ବୁଦ୍ଧ୍ୟା ନଚ ଠିକ କହିବା, କୋଉ ଟୀକା ଟିପ୍ପଣୀ ବୋଲି ତମେ ବୁଝିପାରିବନି, ଭକ୍ତିରେ କେବଳ ଭାଗବତ ବୁଝିବ, ଜଣେ କିଏ ବୁଝିପାରିବେ? ଭାଗବତ କେହି କାହାର ବି ଅଧିକାର ନାହିଁ, ସେ ଖାଲି ପଢିକି କହିଦଉଛି, ସେ ଜାଣିଦେଇଛି ଲୋକମାନଙ୍କୁ କହିଦଉଛି, ତାର ଅଧିକାର ନାହିଁ, ସେ ବୁଝିପାରିବେ, ତାକୁ ବୁଦ୍ଧି ଆସିବନି। ଭାଗବତ ତୁମେ ପୁରା ରାସଲୀଳା ଟିକେ ପଢ, ଦେଖିବ ପ୍ରସଙ୍ଗଟା କଣ ଅଛି। ଭଗବାନ ଆକର୍ଷିତ ହେଇଥିଲେ ନା ଗୋପୀମାନେ ଆକର୍ଷିତ ହେଇକି ଆସିଥିଲେ? ଭଗବାନ ତାଙ୍କ ଜାଗାରେ ଅଛନ୍ତି, ଭଗବାନ ଯଦି ଆକର୍ଷିତ ହେଇଥାନ୍ତେ ତାହେଲେ ଗୋପୀମାନଙ୍କୁ ଛାଡ଼ିକି ପଳେଇଗଲେ କେମିତି? ଭଗବାନ ଛାଡ଼ିକି ଗୋପୀମାନେ ଯୋଉ ଚାଲିଗଲେ ନା, କାହାକୁ ଧରିକି? ରାଧାରାଣୀ ଦେଇ ଚାଲିଗଲେ। ଆଚ୍ଛା, ରାଧାରାଣୀ ପରେ ସେ ସବୁ ଛାଡ଼ିଦେଲେ, ଜଗତରେ ଭଗବାନ କାହା ପ୍ରତି ଆକର୍ଷିତ ହୁଅନ୍ତି? ଏମାନେ ଆକର୍ଷିତ ହେଇଛନ୍ତି, ଯଦି ସେମାନେ ଆକର୍ଷିତ ହେଲେ ତାହେଲେ ଭଗବାନ କାହିଁକି, କିଏ କିଏ ପ୍ରଶ୍ନ କରିବେ, ଭଗବାନ କାହିଁକି କାମ କରୁଥିଲେ, ତାଙ୍କ ସହିତ ନୃତ୍ୟ ଗୀତ କରୁଥିଲେ? ଜିଜୋଥାମାଙ୍କ ପ୍ରତି ତାଙ୍କ ସହିତ ଜାମ୍ୟ, ଯିଏ ତାଙ୍କୁ ଯାହା ଯେମିତି ଭାବନାରେ ଡାକୁଛି, ତାଙ୍କୁ ପତି ରୂପରେ ଚାହୁଁଛନ୍ତି, ସେ ପତି ଭାବନା ଦେଇଦେବେ, ଅସୁବିଧା କ'ଣ ହେବ? କିଛି ସେଥିରେ ଆଟାଚ ନୁହନ୍ତି। ତୁମେ କେବେ କହିପାରିବନି ମୁଁ ବିବାହ ହେଇଗଲି ମୋର ସ୍ତ୍ରୀ ପ୍ରତି ଆସକ୍ତି ନାହିଁ, ଝଗଡ଼ା କରୁ ମାଡ଼ କରୁ ଯାହା କରୁ, ମୋ ସ୍ତ୍ରୀ ନା ଆଉ ମୋ ପୁଅ ନା ଆଉ, ତୁମେ କହିପାରିବ ନା ନା ମୋର ମୋର କିଛି ନାହିଁ, ମୋର ପିଲା ପ୍ରତି ଆସକ୍ତି ନାହିଁ, ମୋ ସ୍ତ୍ରୀ କେବେ କହିପାରିବନି। ତୁମେ କହିପାରିବନି ମୋ ସ୍ତ୍ରୀ ମୋ ଉପରେ ଆସକ୍ତି ହେଇକି ଆସିଛି, ତୁମେ କହିପାରିବନି। ଜଗତରେ କେହି ବି ଜଣା ନାହାନ୍ତି ଭଗବାନ କୃଷ୍ଣଙ୍କ ଭଳି, ସେ କାହା ପ୍ରତି ଆସକ୍ତ ନୁହନ୍ତି। ସବୁ ତାଙ୍କ ଲୀଳାରେ ଯଦି ଦେଖିବାକୁ ଯିବ, ସବୁ ଦେଖି ଦେଇ ଗୋଟେ ଗୋଟେ ଦେଇ ଯାଇଛନ୍ତି ବୈରାଗ୍ୟ, ସେଥିପାଇଁ ପୂର୍ଣ୍ଣ ବୈରାଗ୍ୟ ଯୋଉ ଭଗବାନଙ୍କର, ଗୋଟେ ପୂର୍ଣ୍ଣ ବୈରାଗ୍ୟ। କେହି ବି ବ୍ରଜଭୂମିର ମମତାକୁ କାଟିପାରିବେନି, କିନ୍ତୁ ଭଗବାନ 100 ବର୍ଷ କାଟିକି ରହିଗଲେ। ଯଶୋଦା ଭଳିଆ ମାଆକୁ, ନନ୍ଦ ଭଳିଆ ପିତାଙ୍କୁ, ରାଧାରାଣୀ ଭଳି ପ୍ରେୟସୀଙ୍କୁ, ସଖୀମାନଙ୍କୁ, ସଖାମାନଙ୍କୁ, ବୃନ୍ଦାମାନଙ୍କୁ ଦେଖେଇଦେଲେ ମୋର ବୈରାଗ୍ୟ କେମିତିକା, ମୁଁ ଜଗତର ସବୁକିଛି ତ୍ୟାଗ କରିଦେଇପାରେ। ପୁଣି କାଳେ ରହିଥିଲେ କୋଉଠି, ଦ୍ୱାରକାରେ ରହିଥିଲେ, କାଳେ କିଏ ଭାବିବେ ଭଗବାନ ଦ୍ୱାରକା ପ୍ରତି ଆସକ୍ତ, ସେ ସବୁ ଦ୍ୱାରକାକୁ ବୁଡ଼ି ଦେଇ ଚାଲିଗଲେ। ସହସ୍ର ସନ୍ତାନ ଥିଲେ, ସବୁ ବ୍ରହ୍ମ ହିସାବରେ ନଷ୍ଟ କରିଦେଲେ, ପୁଣି ବସିଛନ୍ ଆରାମସେ। ସର୍ବବୈରାଗ୍ୟ ନା ବୈରାଗ୍ୟ ଦେଖେଇଛନ୍ତି, ଏ ଯେଉଁ ଲୀଳା ରହସ୍ୟ ଅଲଗା। କିନ୍ତୁ ଯଦି କିଏ ଯୁକ୍ତି କରିବେ ଭଗବାନ ଦେଖେଇ ଦିଆଯିବ, ଭଗବାନ କାହା ପ୍ରତି ଆସକ୍ତି ନୁହନ୍ତି, କାହା ପ୍ରତି ଆସକ୍ତି ନୁହନ୍ତି, ତାଙ୍କ ସ୍ୱରୂପ ଧର୍ମ ସେଇଟା। ଭଗବାନ କେବେ ଦୋଷ ଦିଆଯାଇପାରିବନି ଯେ ଭଗବାନ ରାସଲୀଳାକୁ ଆହ୍ୱାନ କରୁଥିଲେ, ସମସ୍ତେ ଭଗବାନଙ୍କର ବଂଶୀରେ ଭଗବାନଙ୍କର ମାଧୁର୍ଯ୍ୟରେ ଆକର୍ଷିତ ହେଇଥିଲେ। ସେ ଉପାସ୍ୟ, ଏମାନେ ହେଉଛନ୍ତି ଉପାସକ। ଉପାସ୍ୟର କାର୍ଯ୍ୟ କଣ ହେଲା? ଉପାସକଙ୍କର କାମନା ପୂର୍ତ୍ତି କରିବା। କିନ୍ତୁ ଭଗବାନ ରକ୍ଷା ଦରକାର ସଚିଦାନନ୍ଦମୟ, ସେଥିପାଇଁ ନୃତ୍ୟ ଗୀତ ଯେତେବେଳେ କରୁଥିଲେ, ଆଚ୍ଛା ପ୍ରମାଣ ଯଦି ତୁମେ ଭାଗବତକୁ ମାନୁଛ ଯେ ଲୋକ କେବେ ରାସଲୀଳା ହଉଥିଲା, ଆଚ୍ଛା ଯଦି ଭଗବାନ ରାସଲୀଳା କରୁଥିଲେ ତାହେଲେ ଖୋଲା ପେଣ୍ଡାଲ କରୁଥିଲେ? ଯଦି ଯଦି ଆଲିଙ୍ଗନ ଚୁମ୍ବନ ଏଗୁଡ଼ା ସବୁ ଯୋଉଟା ହଉଥିଲା ଖୋଲା, ସେଟା କିଏ ଦେଖୁଥିଲେ? ତାହେଲେ କୁହ, ଦେବତାମାନଙ୍କ ଦେବତାମାନେ ଯେଉଁ ଦେବତାମାନେ କୃଷ୍ଣ ଭଗବାନଙ୍କୁ ଡାକିଥିଲେ ତୁମେ ଆସ ଏଠି ଅବତାର ନିଅ, ତାଙ୍କ ଆଗରେ ଭଗବାନ କଣ ଏଇଭଳି ଆଲିଙ୍ଗନ ଚୁମ୍ବନ କରୁଥିଲେ ସେମାନେ ଦେଖୁଥିଲେ? ତାର କୌଣସି ଦୈବିକ ଲୀଳା କେହି କେବେ? ଆଚ୍ଛା ଯଦି ସେଟାକୁ ଦୈବିକ ଲୀଳା ବା ଗୋଟେ କାମ ଲୀଳା ବୋଲି କୁହାଯିବ, ପ୍ରଥମ ହେଲା ଝଗଡ଼ାଟା ଗୋଟେରୁ ଦିଟା ସ୍ତ୍ରୀ ଲୋକ ରହିଲେ ଝଗଡ଼ା ହବ, କିଛି ଯୁକ୍ତି କରିବ ତ? ମୁଁ 1000 ଯୁକ୍ତି ଦେବି, ଗୋଟେ ନାହିଁ, ଏମିତି 100 ଦିନ କହିବି ଭଗବାନଙ୍କର କାମ ନାହିଁ ବୋଲି, ଯୁଆଡେ ଯୁଆଡେ ତୁମେ ଆଣିବ ପଏଣ୍ଟ ମୁଁ ସେ ପଏଣ୍ଟରେ କହିଦେବି। ଗୋଟେ ଲୋକ କୁହ ଦିଟା ବିବାହ ହେଇଛି ବାବୁଲି, ଆଉ ଦିଟା ବିବାହ ଲୋକ ଦେଖିଛ ଅଛନ୍ତି ତୁମ ଗାଁରେ? ଆଚ୍ଛା, ତିନିଟା, ତିନି କାହାର ନଥିବେ, 2ରୁ 3 ନଥିବେ ଏକା ସାଙ୍ଗରେ, ଯଦି ରଖିଥିବେ ତିନିଟାକୁ କୋଉଠି ରଖିଥିବେ? ସବୁ ଗଲା ଏଆଡେ ଗୋଟେ, ସିଆଡେ ଗୋଟେ, ସିଆଡେ ଗୋଟେ ରଖିଥିବେ, ଏକା ସାଙ୍ଗରେ 2 ଜଣଙ୍କୁ ମ୍ୟାନେଜ କରିପାରିବନି। ଜଣେ ତମ ହଳ ବୁଲଉଛି ଆଉ, ଜଣେ ତମକୁ ହଳ ବୁଲ, 2 ଜଣ ତମେ କଣ କରିବେ? ଜୀବନ ହଳିଆ କରିଦେବେ। ଆଉ ତିନିଟା କଣ ଭଗବାନଙ୍କର କେତେ ଥିଲେ? ଇଏ ଶତକୋଟି ଗୋପୀ, ମତେ ଗୋଟେ କୁହ, ଯଦି ଦୁଇ ଜଣ ନାରୀ ଗୋଟିଏ ଜାଗା ରହିଲା ବେଳକୁ ତାଙ୍କର କାମନାରେ, ଏମିତି ଦୈହିକ କାମନା ନୁହେଁ, ତାଙ୍କର କିଛି ନା କିଛି ରହିଲା ମାନେ ଠୁକଠାକ ରହିବେ। ସ୍ତ୍ରୀ ଲୋକମାନେ ରହିଲା ମାନେ ଘର ମାନେ, ସିନା ଘର ଆମେ ଛୋଟ ବେଳେ ବାପା ମାଙ୍କ କତିରୁ ଶୁଣିଛୁ, ହେ ସ୍ତ୍ରୀ ଲୋକଙ୍କ କଥା ଶୁଣନି, ହେଟା ସବୁବେଳେ ଏମିତି ତାଙ୍କ କଥା କେବେ ଶୁଣିବେନି, ସେ କେତେବେଳେ ଶାନ୍ତିରେ ବସିପାରିବେନି, ସବୁବେଳେ ଉଖୁଡ଼ା ଉଖୁଡ଼ି ଚାଲିଥିବ ଯେମିତି ବିରାଡ଼ି ଭଳିଆ। କିଛି ଶୁଖିଲାର ଗୋଟେ ଓଡ଼ିଆରେ କୁହନ୍ତିନି, ସେ କଣ କଣ୍ଟା ବାଡ଼ରେ ଲୁଗା ପକେଇ କଜିଆ କରି, କିଛି କାମ ନାହିଁ ତ କଣ୍ଟା ବାଡ଼ରେ ଲୁଗାଟା ପକେଇଦବ। ଓଡ଼ିଆରେ ଯୋଉ କଥାଟା ଭାରି ମର୍ମିକ କଥା ନା, ଆଉ କଣ୍ଟା ବାଡ଼ଟା ତୁ ଜାଣିଶୁଣି ଲୁଗା ପକେଇଲୁ, ତୁ ଲୁଗା ପକେଇକି ଟାଣିଲା ବେଳକୁ ସେ ତାର ଚିରିଲା, କିନ୍ତୁ ସେ ବାଡ଼ ଗଲା କାହିଁକି ବାଡ଼ ବୁଝିଛି କଣ୍ଟାରେ, ତା ସାଙ୍ଗରେ ଶୁଅଦୁ ଝଗଡ଼ା କରିନି, ଏଇଟା କରାଯାଏ। ସ୍ତ୍ରୀ ଲୋକମାନଙ୍କ କାମ ହେଲା ଏ, ସବୁ ନାରୀ ସେମିତି ନୁହନ୍ତି ଯେ ଆମେ ନାରୀ ସମାଜକୁ ଇଏ କହିବା, ଏଇଟା ପ୍ରାୟତଃ ସ୍ୱଭାବ, କାରଣ ଶରୀରର ସ୍ୱଭାବ, ଗୋଟେ ଅନ୍ନେସେସରୀ ପ୍ରୋବ୍ଲେମ କ୍ରିଏଟ୍ କରିବା, ସେଥିପାଇଁ ବର୍ତ୍ତମାନ ଏକାକି ରହୁଛନ୍ତି ବୋଲି ସ୍ୱାମୀ ସାଙ୍ଗରେ ସେଇଟା ଲାଗୁଛି। ଆଗରୁ ପରିବାର ରହୁଥିଲେ, ପରିବାର ସେ ଭାଉଜ ଭାଉଜ ଭଲ ମନ୍ଦ ତାଙ୍କ ସାଙ୍ଗରେ ଲାଗୁଥିଲେ, ବର୍ତ୍ତମାନ ଏକାକି ରହୁଛନ୍ତି ବୋଲି ଏକାକି ଲାଗୁଛନ୍ତି, କାରଣ ତାଙ୍କ ସ୍ୱଭାବ ସେ। ତେଣୁ ସେମାନେ ଯଦି ସ୍ପିରିଚୁଆଲି ଏନଗେଜ୍ ନ ହେବେ, ଭଗବାନଙ୍କ ସେବା ଭଗବାନଙ୍କର କାର୍ଯ୍ୟ ନ ଲାଗେ, ସେଟା ସେ ତାଙ୍କ ଧର୍ମ, ସେଟା ସର୍ବଧର୍ମ। ପୁରୁଷର ଯେମିତି ଗୋଟେ ପୁରୁଷ ଅଭିମାନ ତାର ଧର୍ମ, ନାରୀର ସେମିତି ଧର୍ମ, ତାର ଆସକ୍ତି, ତାର ଏଇ ଛୋଟ ଛୋଟ କଥାକୁ ବହୁତ ବଡ। ମୁଁ ଏ କଥାରେ କହୁଥିଲି, ଦୁଇ ଜଣରୁ ତିନି ଜଣ ନାରୀ ଗୋଟେ ଜାଗା ରହିଲେ କଣ ହଉଛି? କଳହ ହଉଛି। ତାହେଲେ ମତେ ଦେଖା ତୁମେ ଗୋପୀମାନଙ୍କ ଭିତରେ କେତେ କାହିଁ କଳହ ହଉଛି? ତାଙ୍କ ସ୍ୱାର୍ଥରେ ବାଧା ଆସୁଛି, ପତି ଗୋଟିଏ ଦି ଜଣକୁ ମେଣ୍ଟେନ କରୁଛନ୍ତି, ଦେଖ କଳହ ଲାଗୁଛି। ଆଚ୍ଛା, କେତେ ଜଣ ଭଗବାନ ଦ୍ୱାରକାରେ ବିବାହ ହେଇଛନ୍ତି? ଗୋପରେ ବି ଶତ କୋଟି ଗୋପୀ ଥିଲେ, କେତେଟା ଗୋପୀ ପରସ୍ପର ଭିତରେ ଝଗଡା ଲାଗିଛି? ଦିଅ ପ୍ରମାଣ ମତେ, ପରୋକ୍ଷ ସବୁ କାଟି ଦିଆଯିବ, ଭଗବାନଙ୍କର କେବେ ବି କାମ ବି ନାହିଁ। ଯାହା ଆଲିଙ୍ଗନ ଚୁମ୍ବନ ଯାହା ସବୁ ଲାଗିଛି, ଏ ସବ ସିନେମା, ଏଥିରେ କିଛି ନାହିଁ, ଏଥିରେ କୌଣସି ଦୋଷ ନାହିଁ, କୌଣସି ଦୋଷ ନାହିଁ। କେଉଁ କେଉଁ ଅବସ୍ଥାରେ ଶାସ୍ତ୍ରରେ ସବୁ କେତେ କେତେ ସୁନ୍ଦର ବର୍ଣ୍ଣନା ସବୁ ରହିଛି, ତେଣୁ ଏ ଯୁକ୍ତିର ଜିନିଷ ନୁହେଁ। ଯାହାକୁ ଭଗବାନ କରୁଣା କରିବେ, କୃପା କରିବେ, ଯିଏ ସର୍ବଧର୍ମର ଉର୍ଦ୍ଧକୁ ଯିବ ସେ କେବଳ ବୁଝିପାରିବ। ସେଥିପାଇଁ ଗୋପୀମାନଙ୍କର ସେ ଭାବକୁ ଭଗବାନ ଦର୍ଶନ କରିକି ଭଗବାନ ଋଣୀ ହେଇଗଲେ। କେବେ ଯଦି ସେ ରାସଲୀଳା କାମଲୀଳା ଥାନ୍ତା, ଭଗବାନ କେବେ ସମସ୍ତ ସର୍ବସମ୍ମୁଖରେ କହିନଥାନ୍ତେ ଯେ ନ ବାଳୟମ ନିରବଧ୍ୟ ସଂଯୁଚା, ମୁଁ ବ୍ରହ୍ମାଙ୍କ ଭଳି ଆୟୁଷ ପାଇଲେ ମଧ୍ୟ ମୁଁ କେବେ ତୁମ ଋଣ ସୁଝି ପାରିଲିନି। କାହିଁକି ସେମାନେ ଏତେ ବ୍ୟାକୁଳ ସେବା କରୁଥିଲେ, ଏତେ ସୁନ୍ଦର ତାଙ୍କର ଭାବ ଥିଲା, ଭଗବାନ ଝୁଙ୍କିଗଲେ, ଭଗବାନ କୃଷ୍ଣ ନିଜେ ଋଣୀ ମନେ କଲେ। କାହିଁକି ଜଗତରେ ସମସ୍ତେ ଭଲ ପାଆନ୍ତି, କିନ୍ତୁ ଅନ୍ୟ ପାଇଁ କେହି ଭଲ ପାଆନ୍ତିନି, ଅନ୍ୟକୁ ସୁଖ ଦେବା ପାଇଁ ଭଲ ପାଇବା ଲୋକ ଜଗତରେ କେହି ନାହିଁ। କଣ ଭାବିଲେ ବୁଝିପାରୁଛ ନା, ତୁମକୁ ଯେ ଭଲ ପାଉଛି କାହିଁ ଭଲ ପାଉଛି? ଭାବିଲେ 18,000-20,000 ଅଛି, ମାସକୁ ମିଳିଯାଉଛି, ପେନ୍ସନ୍ ଅଛି, ପୋତା ମାଲ କିଛି ଥିବ ପୂର୍ବରୁ, ସେଇନି ବାବୁଲିବାବୁ ସାଙ୍ଗରେ ଦୋସ୍ତ ପକଉଛନ୍ତି ନା ଆଉ କଣ? ଖାଲି ବାବୁଲିବାବୁ ପିଲା ଛୁଆ ଭଲ ପାଉଛନ୍ତି, ବାପା ଟିକେ ଆସିଲ ଯୋଉ ଡାକୁଛନ୍ତି, ଖାଲି ଭଲ ପାଉଛନ୍ତି, ବାପା ହଉ ସେ ସ୍ତ୍ରୀ ହଉ ପିଲା ହଉ, ସଂସାରରେ ସେ ଲେଖିଲେ ନା ବିଷଗୋଷ୍ଠୀ ଦରିଦ୍ରଶ୍ୟ, ଦରିଦ୍ରତାକୁ ଗୋଷ୍ଠୀ ଗୁଡା ବିଷ ଭଳିଆ ଲାଗିବ, ପଇସା ନଥିଲେ ତୁମର ପରିବାର ଭଲ ମନ୍ଦ ଉତ୍ସବ ଏଗୁଡା କଣ ଲାଗିବ? ବିଷ ଭଳିଆ କିଛି କାହାକୁ ଦେଇପାରିବନି, କେହି ତୁମକୁ ଭଲ ପାଇବେନି। ଆଉ ଲୋକ ଯିଏ ଜଗତରେ ଯିଏ ଯାହାକୁ ଭଲ ପାଉଛି କାହିଁକି ଭଲ ପାଉଛି? ତା କତରେ ଦେଖୁଛି କଣଟା ଅଛି ପାଇବି, ନହେଲେ ଭଲ ପାଇବାଟା ଜଗତରେ ତୁମେ କୋଉଠୁ ଅଛି? ଏ ଜଗତରେ ଭଲ ପାଇବାଟା ଅଛି? ଏ ଜଗତରେ ଭଲ ପାଇବା ଥାନ୍ତା କେହି ଜଣେ ଲୋକକୁ ଦେଖାଅ ସେ ଆସୁଖରେ ରହିଛି, କେହି ନାହିଁ ଏଠି ଭଲ ପାଇବା, କେହି ନାହିଁ। ଭଗବାନ କାହିଁକି ଗୋପୀମାନଙ୍କ ପ୍ରତି ଋଣୀ ମନେ କଲେ ନା? ଏମାନେ ଅର୍ଦ୍ଧରାତ୍ରିରେ ଆସିଛନ୍ତି, ଆଉ କେବଳ ଆସିଛନ୍ତି କାହିଁକି? ମୋତେ ସୁଖ ଦେବା ପାଇଁ, ନୃତ୍ୟ କରିବେ, ଗୀତ ଗାନ କରିବେ, ସମସ୍ତେ ମିଳିତ ହେଇକି। ଯଦି ଗୋପୀମାନଙ୍କର କାମନା ଥାନ୍ତା ତାହେଲେ ଏକାକି ଆସିଥାନ୍ତେ। ଯଦି ତୁମେ କାମର ସିମ୍ବଲ ଗୁଡା କହିବ, କାମର କଣ କଣ ଲକ୍ଷଣ କୁହ, କେତେଟା ଝିଅ, ତିନିଟା ପାଞ୍ଚଟା ଝିଅ ଗୋଟେ ଟୋକା ସାଙ୍ଗରେ ବସିକି ତାକୁ ଭଲ ପାଇବା ବୋଲି କହୁଛନ୍ତି, ମୋତେ ଦେଖାଅ, କେବେ ବି ନାହିଁ। ସମସ୍ତ ସହସ୍ର ଗୋପୀ ଏକା ସାଙ୍ଗରେ କାହିଁକି ଆସିଲେ? ଏକା ସାଙ୍ଗରେ କାହିଁ ନୃତ୍ୟ କରିଥିଲେ? ଭଗବାନ ସେମାନେ ଋଣୀ ହେଇଗଲେ ଯେ ଏମାନଙ୍କର ସଂସାରରେ ଏମାନେ ସବୁଠୁ ବଡ ତ୍ୟାଗ କରିଛନ୍ତି, ନିର୍ମଳ ପ୍ରେମ, କେବଳ ମୋତେ ସୁଖ ଦେବା ତାଙ୍କ ଜୀବନର ଲକ୍ଷ୍ୟ। ଯେଉଁଠି ଅନ୍ୟକୁ ସୁଖ ଦେବା ଲକ୍ଷ୍ୟ ଥାଏ ସେଇଠି ପ୍ରେମ ଶବ୍ଦଟା ଲାଗିବ। ଏ ଜଗତରେ ଅନ୍ୟକୁ ସୁଖ ଦେବାର ଭାବନା ବି ଅଛି, କିନ୍ତୁ ତା ଭିତରେ ଗୋଟେ ମିକ୍ସ ଅଛି। କଣ ଅଛି? ପାଇବାର ଅଛି, ପାଇବାର ଅଛି। ମା ପୁଅକୁ ଯୋଉ ସେବା କରୁଛି, କାହିଁକି ବାପୁ ସେବା କରୁଛି? ମୁଁ ବୁଢ଼ୀ ହେଇଗଲେ ମତେ ସାହାଯ୍ୟ କରିବ, ମୋ କଥା ହିସାବରେ ଚାଲିବ, ନିଶ୍ଚିତ ତାର କିଛି ଥିବ। ଏ ଜଗତର କେହି ବି ନିର୍ମଳ ପ୍ରେମ ଦେଇପାରିବେନି, ନାହିଁ ତ ପ୍ରେମ ତାଙ୍କ ଶରୀର ନାହିଁ, ସେ କଣ ଦେବେ? ଯୁକ୍ତି ଯଦି କରାଯିବ, ବହୁତ ବହୁତ ଯୁକ୍ତି ଆସିବ। କାହିଁକି ଭଗବାନ କାମ କେବେ ବି କାମ ଭଗବାନଙ୍କ ଶରୀରରେ କାମ ନାହିଁ। ଯଦି ଭଗବାନଙ୍କ ଶରୀରରେ କାମ ଥାନ୍ତା, ତାହେଲେ ପ୍ରମାଣ ଦିଆଯିବ ତୁମକୁ, ଶହ ଶହ ପ୍ରମାଣ ଦିଆଯିବ। ମତେ କୁହ, ଉର୍ବଶୀକୁ କିଏ କିଏ ବିବାହ କିଏ ବାହାର କରିଥିଲେ? ନରନାରାୟଣ ଋଷି। ନରନାରାୟଣ ଋଷି ଉରୁକୁ ମନ୍ଥନ କରିଦେଲେ ସୁନ୍ଦରୀ ନାରୀମାନଙ୍କୁ। ଆଚ୍ଛା, ଭଗବାନ ଭଗବାନ କୃଷ୍ଣ କଣ ତାଙ୍କଠୁ କମ କି? ଭଗବାନ କୃଷ୍ଣ ଗୋବତ୍ସା ବତ୍ସା ଆଉ ଗୋପ ବାଳକ କେଉଁଠି ସୃଷ୍ଟି କରିଥିଲେ? ତାଙ୍କ ନିଜ କାମନା କରିଥିଲେ, ସମାନ ସମାନ ବର୍ଣ୍ଣ ସମାନ ରୂପ ସବୁ ସବୁ ସୃଷ୍ଟି। ତାହେଲେ ଭଗବାନ ରାସ ବେଳେବେଳେ କାହିଁ ସେମିତି ନ କରିପାରିଲେ? ନାରୀ କାହିଁକି ସୃଷ୍ଟି କରିପାରିଲେନି? ତାଙ୍କ ଶକ୍ତି ନଥିଲା, ତାଙ୍କର ଶକ୍ତି ନଥିଲେ କି? ସେଟା କାହିଁ କରି କଲେନି? ଆଚ୍ଛା, ଭଗବାନଙ୍କର ଯଦି କାମନା ଅଛି, ମତେ କୁହ, ମାୟାଦେବୀ କାହାଠୁ ପରାସ୍ତ ହେଇଥିଲେ କଳିଯୁଗରେ? ହରିଦାସଙ୍କ ଠାରୁ। ମାୟାଦେବୀ ନିଜେ ଆସିଥିଲେ ନା? ମାୟାଦେବୀ ସିଏ ହରିଦାସ କାହାର ନାମରେ ହରିଦାସ କଣ କରୁଥିଲେ? କେବଳ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ସେ ତ କେବଳ ମହାମନ୍ତ୍ର କରୁଥିଲେ। ଯାହାଙ୍କର ନାମରେ ମାୟାଦେବୀ ନିଜେ ପଳାଇଗଲେ, ତାଙ୍କ ଶରୀର କେମିତି କାମ ରହିବ? ତାଙ୍କ ନାମ ଉଚ୍ଚାରଣ କରୁଥିଲେ, ତାଙ୍କ ନାମ ଉଚ୍ଚାରଣ ତାଙ୍କର ଏଭଳି ଶକ୍ତି ରହିଥିଲା, ମାୟାଦେବୀ ନିଜେ ପରାସ୍ତ ହେଇକି ପଳାଇଗଲେ। ହଜାର ହଜାର ପ୍ରମାଣ ଅଛି, ଭଗବାନ କେବେ ବି ଭଗବାନଙ୍କ ଶରୀରରେ ଭଗବାନ ଧର୍ମକୁ କେବେ ଭାଙ୍ଗି ନାହାନ୍ତି। ଯେ ଧର୍ମ ଭାଙ୍ଗିଥାନ୍ତା, ଧର୍ମ ସଂସ୍ଥାପନାର ଥାଏ କାହିଁ କହିଲେ? ପରୀକ୍ଷିତ କହୁଛନ୍ତି ଧର୍ମ ବ୍ୟତିକ୍ରମ, ଏଟା ଜଣାପଡ଼ୁଛି ଗୋଟେ ଧର୍ମଟା ବ୍ୟତିକ୍ରମ ହେଲା ବୋଲି। ଯଦି ଲୌକିକ ଦୃଷ୍ଟିରୁ ବିଚାର କରିବା ସବୁ ଭୁଲ, ଲୌକିକ ଦୃଷ୍ଟିରୁ ବିଚାର କରିବ ସମସ୍ତଙ୍କ ଦୋଷ ବାହାରିବ। ରାମଙ୍କ ଦୋଷ, ରାମଜୀଙ୍କର କଣ ଦୋଷ ବାହାରୁ ନାହିଁ? ରାମଜୀଙ୍କୁ କଣ ଭାବୁଛନ୍ତି? ସବୁଠୁ ସମୟ ସବୁଠୁ ହେଲା ଆଦର୍ଶ ପୁରୁଷ, ଆଦର୍ଶ ପିତା, ଆଦର୍ଶ ମାତା, ସରି ଆଦର୍ଶ ଭ୍ରାତା, ଆଦର୍ଶ ରାଜା, ସବୁ ଆଦର୍ଶ, ତାଙ୍କର କଣ ଦୋଷ ନାହିଁ? ଯଦି ଲୌକିକ ଦୃଷ୍ଟିରୁ ବିଚାର କରିବ, ସୀତାଙ୍କୁ ବିସର୍ଜନ କରିବା ସବୁଠୁ ବଡ ଦୋଷ, ତାର ଉତ୍ତର ବର୍ତ୍ତମାନ ସୁଦ୍ଧା ବି ଲୋକ ସମସ୍ତେ ଲୌକିକ ଦୃଷ୍ଟିରୁ ଦେଖୁଛନ୍ତି। ଏଠି ଗୋଟେ ଗର୍ଭବତୀ ନାରୀ ପୁଣି ଦୋଷ ନାହିଁ, ଅଗ୍ନି ପରୀକ୍ଷା କରିକି ଆଣିଛନ୍ତି, ତାଙ୍କୁ ନେଇ ଛାଡ଼ ଦଉଛନ୍ତି, ଏଟା କେଉଁ ସମୀର, ଏଟା କେଉଁ ବୁଦ୍ଧି? ଆଉ ଲୌକିକ ବୁଦ୍ଧି ତୁମେ ଲଗେଇବ, ଆଉ ସବୁ ଦୋଷ ବାହାରି ପଡ଼ିବ। ଆଉ ଲୌକିକ ବୁଦ୍ଧି ଲାଗିଲେ ସବୁ ଦୋଷ ଲାଗିବ। ପରମାର୍ଥ ରାଜ୍ୟରେ ଲୌକିକ ବୁଦ୍ଧି ଠିକ ଭୁଲଟା ବି ବିଚାର କରାଯାଏ। ଅପରାଧରା କାହିଁ ଗୋଟେ ଜୀବର ଯୋଉ ଅପରାଧଟା ହୁଏ, ଯୋଉ ନାମ ଅପରାଧ ଆମର ହଉଛି, ବିଶେଷ କରି ଯୋଉ ଅପରାଧଟା ହଉଛି, ବୈଷ୍ଣବ ଅପରାଧ ହଉ, ନାମ ଅପରାଧ ବୈଷ୍ଣବ ଅପରାଧ ହଉ, ତାର କାରଣଟା କଣ? ଭୁଲ ଠିକର ବିଚାରଟା ଯେତେବେଳେ ତୁମେ ରଖିବ ସେତେବେଳେ ଅପରାଧ ହବ। ତମ ଜଗତରେ ଭୁଲ ଠିକ ଚାଲିବ, ତୁମେ ବନ୍ଦ କରିପାରିବ ନାହିଁ। ତୁମେ କେବେ ବନ୍ଦ କରିବ? ଆମେ ଦେଖୁଥିଲୁ, ପ୍ରଭୁପାଦ ଥିଲା ବେଳେ ଶୁଣିଛୁ, ଗୁରୁଦେବ ଥିଲା ବେଳେ ଦେଖୁଛୁ, ଏବେ 25 ବର୍ଷ 30 ବର୍ଷ ହେଇଗଲାଣି। ଭୁଲ କରିବା ଲୋକ ଭୁଲ କରି ଚାଲିବେ, ଠିକ କରିବା ଲୋକ ତୁମେ କହିପାରିବନି ଯେ ଏଇ ପିଲାଟା ଭୁଲ କରୁଛି, ଏଇ ପିଲାଟା ମଠରୁ ପଳେଇଗଲେ ସବୁ ଠିକ। ନାଇଁ, ଭୁଲ କରିବା ଲୋକ ଭୁଲ କରିକି ଚାଲିବେ, ଠିକ କରିବା ଲୋକ ଠିକ କରି ଚାଲିବେ। ତୁମେ ତା ଦେହରେ ମୁଣ୍ଡ ପୁରଉଥିବ, ତମ ଜୀବନ ସାରା ହିଁ ଅପରାଧ, ଯିଏ ଯାହା କରୁଛି ତା ଫଳ ତାକୁ ମିଳିବ, ମୋ ସେବାଟା ମୁଁ କରି ମୋର ଅଛି। ଜଗତରେ ଏଟା ରହିବ, ତୁମେ କେବେ ବନ୍ଦ କରିପାରିବେ, କାରଣ ଜଣଙ୍କର ସବୁବେଳେ ଭୁଲ ଠିକ ବିଚାର କଲା ମାନେ ତୁମେ ଜଗତର ତ କେମିତି ଲୋକ ପାଇବନି ଯେ ସବୁ ଠିକ ଲୋକ ଏ ଜଗତକୁ ଆସିଛି, କିଏ ମାନେ ତାର କିଛି ଭୁଲ ଅଛି? ସେଇଟା ଦେଖିଲା ମାନେ ପୁଣି ତୁମର ଅପରାଧ ଆସିଲା, ସେ ଜୀବ ପ୍ରତି ଗୋଟେ ଘୃଣା ଭାବ ଆସିଲା। ଏଇଟା ଚାଲିବ, ଏଟା ବନ୍ଦ କରିବ ବୋଲି ଲୌକିକ ବିଚାରଟାକୁ କେତେ ଏଥିରେ କେତେ ଯୋଡ଼ି ହୁଏ ନା? ଯିଏ ଯାହା କରୁଛି ପ୍ରଭୁଙ୍କ ଇଚ୍ଛାରେ ସବୁ ଚାଲିଛି, ଚାଲ ଯିଏ ଯାହା କରୁଛ କର। ଏଇ ଲୌକିକ ବିଚାରଟାକୁ ଯୋଡ଼ି ଦେଲେ ଧର୍ମର ସ୍ଥାପନ, ଅଧର୍ମର ବିନାଶ ସେ ଭଗବାନ କରନ୍ତି। ସିଏ କାହିଁକି ଆଜି ପରଦାର ବିମର୍ଶନ କଲେ? ପରୀକ୍ଷିତ ମହାରାଜଙ୍କର ଯେ ପ୍ରଶ୍ନ, କର୍ମୀ ଜ୍ଞାନୀ ଯୋଗ୍ୟଙ୍କ ମାନଙ୍କ ପାଇଁ, ଏଇ ଯୋଉ ଆମେ ଯୁକ୍ତି କରୁଥିଲେ ଯେ କିଏ ଯୁକ୍ତି କରନ୍ତି କି ଭଗବାନ କେବେ ବି କାମୀ ନୁହନ୍ତି, କାମ ତାଙ୍କ ଶରୀରରେ ନାହିଁ, ପ୍ରମାଣ ଦିଆଯିବ ଭଗବାନ। ଭଗବାନ କେବେ ପ୍ରପୋଜାଲ ଦେଇନାହାନ୍ତି ମୁଁ ବିବାହ ହେବି, ଯୁକ୍ତି କରିବ ତ ତୁମେ ଭାବିଲେ କଣ ବୁଝୁଛ ନା ନାହିଁ? ବିବାହ ହଉଛି କଣ, କଣ ପୁଅ କହୁଛି ନା ତାକୁ ଜବରଦସ୍ତି କହୁଛି ତୁ ବିବାହ ହେଇପାରିବୁନି? ସିଏ କିଏ ଯିଏ ଆଗକୁ ଜବରଦସ୍ତି ବିବାହ ହେଉଛି କଣ ତାର ବିବାହକୁ ଇଚ୍ଛା ଅଛି ଟଙ୍କା ପଇସା ନାହିଁ ତାକୁ ସେ ଜବରଦସ୍ତିକୁ ବିବାହ କରିଦେଉଛନ୍ତି ନା ତାର ଇଚ୍ଛା ନାହିଁ କି ବିବାହ ଭିତରୁ ଉଠିକି ପଳେଇଲାଣି ବାବାଜୀ ହେଇକି ନା କିଏ ସ୍ତ୍ରୀ ଛାଡ଼ି ଦେଇକି ବାବାଜୀ ହେଇକି ପଳେଇଲାଣି ପରିସ୍ଥିତି ପଡିକି ଲୋକ କହୁଛନ୍ତି ମୁଁ ବାହା ହେ କଣ ବାହା ହେଇକି ହଇରାଣ ହଉଛନ୍ତି ମୋ ପରିସ୍ଥିତିରେ ପଡିକି ନା ଆଉ ନା ବୈରାଗ୍ୟର ବୈରାଗ୍ୟର କାହାର ଗୋଟେ ମନେ ମନରେ ଏମିତି ଅଛି କି ମୁଁ ବିବାହ ହେବିନି ବୋଲି ଭଗବାନ କାହାକୁ କହିଛି ଯୋଉ ଷୋଳ ସହସ୍ର ଏକା ସାଙ୍ଗରେ ବିବାହ ହେଲେ ଭଗବାନ ଭଗବାନ କହିଥିଲେ ମୁଁ ତୁମକୁ ବିବାହ ବୋଲି ନାହିଁ ସେ ଯେତେ ଜଣ ସମସ୍ତେ ଚାହିଁଛନ୍ତି ଭଗବାନଙ୍କୁ ବିବାହ ପତି ରୂପରେ ବିବାହ ଶବ୍ଦ ଲାଗିପାରିବନି ପତି ରୂପରେ ସ୍ୱୀକାର କରିବା କାରଣ ଯୁକ୍ତି ଯୁକ୍ତି ଦୃଷ୍ଟିରୁ ଦେଖିଗଲେ ସବୁ ନାରୀ ପୁରୁଷ କିଏ କୃଷ୍ଣ ହେଉଛି ତାକୁ ମାତ୍ର ପୁରୁଷ ସିଏ ହେଉଛି ପରମାତ୍ମା ଏ ଆସିବ ସେ ପ୍ରସଙ୍ଗ ଆସିବ ଗୋପୀମାନଙ୍କୁ ତୁମେ କୃଷ୍ଣଙ୍କ ଠାରୁ ଅଲଗା କରିପାରିବନି କେବେ ହେଲେ ଭଗବାନ ସବୁ ହୃଦୟରେ ଯଦି ଅଛନ୍ତି ତାହେଲେ ଯଦି ଭଗବାନ କାହା ସାଙ୍ଗରେ ରମଣ କଲେ ଥଟା ହେଲା ତାହେଲେ ସେ କାହା ସାଙ୍ଗରେ କରୁଛନ୍ତି ନିଜ ସାଙ୍ଗରେ ତୁମ ପାଦଟା ତୁମ ଦେହରେ ବାଜିଲା ତୁମର କଣ କ୍ଷତି ହେଇଗଲା ବିଷ୍ଣୁ କହୁଛ କି ତୁମ ପାଦଟା ତମ ଦେହରେ ବାଜିଲା ବିଷ୍ଣୁ କହୁଛ ନାଇଁ ତୁମ ଦେହ ଭଗବାନ ଯଦି ସବୁ ହୃଦୟ ଭିତରେ ଅଛନ୍ତି ସର୍ବଶ୍ରେଷ୍ଠ ହୃଦୟ ସନ୍ନିବିଷ୍ଟ ଭଗବାନ ନିଜେ କି ତାହା କହିଲେ ତାର ସବୁ ଜୀବ ହୃଦୟ ଯଦି ଭଗବାନ ରହିଛନ୍ତି ତାହେଲେ ଭଗବାନ ଯଦି ଭଗବାନଙ୍କ ସାଙ୍ଗରେ ଗୋପୀମାନେ ତାହେଲେ କଣ ହେଲେ ଏଇ ଯେମିତି ଏଇ ଯୋଉ ମାୟାବାଦୀ ମାନେ କଣ କୁହନ୍ତି ସର୍ବ ସର୍ବ ଖଲୁ ଇଦମ୍ ବ୍ରହ୍ମ ସବୁ ହଉଛନ୍ତି ବ୍ରହ୍ମ ସମସ୍ତ ସମସ୍ତେ ଭଗବାନ ପ୍ରଭୁ ସେଥିପାଇଁ କହୁଛନ୍ତି ହଁ ସମସ୍ତେ ଭଗବାନ ସମସ୍ତେ ଛୋଟ ଭଗବାନ କି ବଡ଼ ଭଗବାନ ନୁହନ୍ତି ଭଗବାନ ଯେହେତୁ ସମସ୍ତେ ହୃଦୟ ଭିତରେ ଅଛନ୍ତି ସେ ଛୋଟ ଭଗବାନ ବଡ ଭଗବାନ ନୁହନ୍ତି ଅଣୁ ବିଭୁ ନୁହନ୍ତି ଆଉ ସିଏ ସ୍ୱତନ୍ତ୍ର ନୁହନ୍ତି ସେ ବଡ ଭଗବାନଙ୍କର କଣ୍ଟ୍ରୋଲରେ ଅଛି ଶ୍ରେଷ୍ଠ ଭଗବାନଙ୍କର କଣ୍ଟ୍ରୋଲରେ ଅଛି କୌଣସି ହିସାବରେ ଭଗବାନଙ୍କର ଦୋଷ ଦେଇ ହବନି ରାସଲୀଳା ପ୍ରସଙ୍ଗରେ ଶହ ଶହ ଏଭଳି ଯୁକ୍ତି ଚାଲିବ ଦିନ ରାତି ଦିନରାତି ତୁମେ ଯୁକ୍ତି କର ସାରିପାରିବନି କୌଣସି ଦୃଷ୍ଟିରୁ ତୁମର କାମନା କାମର ଯେଉଁ ଯେଉଁ ଲକ୍ଷଣକୁ ତୁମେ ଚିନ୍ତା କର କାମର ଯେଉଁ ଯେଉଁ ଲକ୍ଷଣ ହିସାବରେ କୌଣସି ଗୋଟିଏ ଲକ୍ଷଣ ତୁମେ କୃଷ୍ଣ ପାଖରେ ଦେଖିପାରିବନି ପୁତ୍ର ଏ ଯେଉଁ ପୁଅ ଝିଅ ଗୁଡାକ ଯେମିତି ସବୁ ବା ବୈବାହିକ ଜୀବନଯାପନ କରୁଛନ୍ତି ବା ଯେମିତି ତାଙ୍କର ସ୍ୱାଭାବିକ ଜୀବନରେ ତାଙ୍କର ଯେମିତି ଯୌବନ ଅବସ୍ଥା ରହୁଛନ୍ତି ଯେ ଭଗବାନଙ୍କର ତାର ଲକ୍ଷଣର କୌଣସି ଗୋଟେ ଜିନିଷ ତୁମେ ଭଗବାନଙ୍କୁ ଦେଖିପାରିବ ଯେତେବେଳେ ନାରୀଟା କାମ ଭଗବାନଙ୍କର ନାମଟା ଯୋଉ ମଦନ ମୋହନ କେମିତି ହେଲା ମଦନ ମୋହନ ନାମଟା ରାସଲୀଳାରୁ ହେଲା ନା ଆଗରୁ ଥିଲା ନା କଣ ତାଙ୍କ ନାମ ତ ନିତ୍ୟ ଏଇ ମଦନ ମୋହନ ଯୋଉ ଲୀଳାଟା ଏଇ ନାମଟା ଏଇ ରାସଲୀଳାରୁ ହିଁ ହେଲା ରାସ ରାସକ୍ଷେତ୍ରରେ ହିଁ କାରଣ ମଦନଙ୍କର ସବୁବେଳେ ଗର୍ବ ରହିଥିଲା ଯେ ମୁଁ ସବୁ ସବୁ ଅବତାରଙ୍କୁ ତାଙ୍କ ହାଲତ ଖରାପ କରିଦେଇଛି ମୋ କଣ୍ଟ୍ରୋଲରେ ସବୁ ଅଛନ୍ତି ସମସ୍ତେ ଅଛନ୍ତି ରାମ ରାମ ବି ତାଙ୍କ କନ୍ଦେଇ ଦେଲି ତାଙ୍କୁ ସେ ତାଙ୍କ ପାଇଁ କାନ୍ଦିଲେ କି କାଳେ ଅଭିମାନ କର ଆଉ କୃଷ୍ଣ କୃଷ୍ଣ ମୋତେ ଡରିକି ସବୁବେଳେ 10 ବର୍ଷର ବାଳକ ହେଇକି ରହୁଛି ମଦନଟା ଭାବୁଥିଲି ନା ବ୍ରଜରେ ଭଗବାନ ସବୁବେଳେ ନବକିଶୋର ମୋତେ ଡରିକି କୃଷ୍ଣ କାରଣ କୃଷ୍ଣ ଜାଣିଛନ୍ତି ଯୋଉ ମନକୁ ଆସିଲା ମାନେ ମୁଁ ବାଣ ପ୍ରୟୋଗ କରିବି ପଞ୍ଚବାଣ ଅଛି ନା ତାଙ୍କର ସମ୍ମୋହନ ସବୁ ବାଣ ସବୁ ଅଛି ପକ ସେ ବାଣ ମାରିଦେଲେ ତ ଭାଇ ସେ ଗୋଟେ ଲୋକ କହନ୍ତି ହେ ପାଗଳା ହେଇଗଲା ଝିଅଟାକୁ ଦେଖି ପାଗଳା ହେଇଗଲା ଓଡ଼ିଆରେ କୁହନ୍ତିନି କଣ କହିବେ ଝିଅଟାକୁ ଦେଖି ପାଗଳା ଆରେ ପାଗଳା ହେଇଯିବ ତୋ ସମ୍ମୋହନ ବାଣ ମାରିବ ସିଏ ତୁମେ ସମ୍ମୋହନ ହେଇଯିବ ଦେଖି ଦେଖି ଆଉ ଯେତେବେଳେ ବିପରୀତ ପୁରୁଷ ନାରୀକୁ ଚାହିଁବ ନାରୀ ପୁରୁଷକୁ ଚାହିଁବ ସେତେବେଳେ ସେ ବାଣ ମାରି ସେ ମନ ଭିତରେ ଅଛନ୍ତି ବ୍ରହ୍ମାଙ୍କର ପୁତ୍ର କାମଦେବ ଆଉ ସେ ମନ ଭିତରେ ରହିଛନ୍ତି ସମସ୍ତଙ୍କ ମନ ଭିତରେ ଆଉ ତୁମେ ଭଗବାନଙ୍କୁ ଚିନ୍ତା ନ କଲେ ଅପ୍ରାକୃତ କାମଦେବଙ୍କୁ ଚିନ୍ତା ନ କଲେ ସେଥିପାଇଁ କାମ ଗାୟତ୍ରୀ ଗାୟତ୍ରୀ ଭିତରେ କାମ ଗାୟତ୍ରୀ ରଖା ହେଇଛି ନା ଆଉ କାମ ଗାୟତ୍ରୀ ଉପାସନା କରାଯାଏ ମଦନ ଅପ୍ରାକୃତ ମଦନ ମୋହନ ସେ ଆସି ବାଣ ଲଗେଇବେ ସମ୍ମୋହନ ହେଇଯିବ ତୁମେ ତାର ସବୁ 5ଟା ସବୁ ବାଣ ଅଛି ତାର ବର୍ଣ୍ଣନା ସବୁ ରହିଛି କେଉଁ ବାଣ ଦ୍ୱାରା କଣ ତାର ଲକ୍ଷଣ ତୁମେ କଣ କାମଟା କାମଦେବକୁ ଜୟ କରିବ କେହି ଜୟ କରିପାରିବେ ଏବେ ଶିବଜୀଙ୍କ କଥାରେ ଶିବଜୀ ବ୍ରହ୍ମାଙ୍କୁ କଣ କଲେ କହିଲେ ବ୍ରହ୍ମା ତ ମୋ ପରାସ୍ତ ହେଇଗଲେ ଶିବ ଶିବଜୀ ମତେ ଧ୍ୱଂସ କରିଦେଲେ ଅନଙ୍ଗ ହେଇଗଲା ଶରୀର ନଷ୍ଟ ହେଇଗଲା ଆଉ ଶିବଜୀ ଧ୍ୱଂସ କଲେ ଧ୍ୱଂସ କରିଦେଲେ କଣ ହବ କାମକୁ ଜୟ କରିପାରିଲେନି କାରଣ କ୍ରୋଧ ତାଙ୍କର ଆସିଲା, ଯାହାର କ୍ରୋଧ ଅଛି ତାର କାମ ଅଛି, ମୋତେ ସେମାନେ ଧ୍ୱଂସ କରିଦେଲେ କିନ୍ତୁ ତାର କାମ ରହିଛି, ମୁଁ ତାଙ୍କୁ ବିଜୟ କରିଛି। ଆଉ ରାମ ତ ଗଲେ, ଆଉ ଏ କୃଷ୍ଣ ଡରିକି ମୋତେ ବୃନ୍ଦାବନ ହେଲେ ଦେଖ, ସେ ସବୁବେଳେ 10 ବର୍ଷର ବାଳକ ହେଇକି ରହୁଛନ୍ତି, ବୟସ ଟିକେ ବଢ଼ିଲା ମାନେ ମୁଁ ଦେଖିବି। ଆଉ ଭଗବାନ ବୟସ ସାଙ୍ଗେ ସାଙ୍ଗେ କେଉଁ ବୟସକୁ ପ୍ରଦାର୍ପଣ କଲେ, ସାଙ୍ଗେ ସାଙ୍ଗେ ବୟସ ଦେଖ ତୁମେ ସେଠି କିଶୋର ବୟସକୁ ଆସିବା ସାଙ୍ଗେ ସାଙ୍ଗେ ରାସଲୀଳାରେ। ବୟସ କେତେ ଥିଲା ଭଗବାନଙ୍କ ରାସଲୀଳା ବୟସ? ଗୋବର୍ଦ୍ଧନ ଧାରଣ ସରିଛି ନା, ଏସବୁ 8 ବର୍ଷ, 8.5 ବର୍ଷ, 9 ବର୍ଷ ଭିତରେ। ଗୋପୀମାନେ କେତେ ବର୍ଷ ଥିଲେ? 7.5 ବର୍ଷ, ସମସ୍ତେ ବର୍ଷେ 6 ମାସ କମ୍। ତାହେଲେ କେଉଁ ଦୃଷ୍ଟିରୁ ତୁମେ, ବୈଜ୍ଞାନିକ ଦୃଷ୍ଟିରୁ ତୁମେ ଦେଖିବ ସେ ସମୟରେ କଣ ଏଇଟା କଣ ଶରୀରରେ କାମନା ଆସିବା ବୟସ କି ଯିଏ କହୁଛି କାମ ବୋଲି, ସେ ଦୃଷ୍ଟିରୁ କଟିଯିବ। କଣ ଦୃଷ୍ଟିରୁ ତୁମେ ପ୍ରମାଣ କରିପାରିବେ? ଏଗୁଡା ଖାଲି ଏ ଜଗତରେ ତୁମେ ଏଗୁଡା ଦେଖିଛ, ଏଇ ଫିଲ୍ମ ଫିଲ୍ମ, ପୁଅ ଝିଅ ନାଟକ ତାମସା ଦେଖିଛ, ଧେଙ୍ଗଡ଼ା ଧେଙ୍ଗଡ଼ି ଗୁରୁଦେବ ଜୀଙ୍କୁ ଧେଙ୍ଗଡ଼ା ଧେଙ୍ଗଡ଼ି ନାଚ ଦେଖିଛ ବୋଲି ସେଇଗୁଡା ତୁମେ ଭାବୁଛ କୃଷ୍ଣ ସେୟା କରୁଥିବେ। ତୁମେ ତୁମ ଭିତରେ ଯୋଉଟା ଅଛି ତୁମେ ସେଇଟାକୁ ଭାବୁଛ, ସେଇଟା ତୁମେ ତ ସ୍ୱରୂପ ଧର୍ମଟା ଜାଣିନ। ତେଣୁ କୃଷ୍ଣ ଯେତେବେଳେ ଗୋପୀମାନେ ଆସି ପହଞ୍ଚିଗଲେ, ଆଉ କୃଷ୍ଣ ଆକର୍ଷଣୀୟ ତ କେବେ ହୁଅନ୍ତିନି, କୃଷ୍ଣ ତ କାହା ସହିତ ସର୍ବ ଆକର୍ଷଣୀୟ, ସମସ୍ତଙ୍କୁ ଆକର୍ଷଣ କରନ୍ତି, ସେ କାହିଁ ଗୋଟେ କାହା ପ୍ରତି ଆକର୍ଷିତ ହେବେ? ସେ କାହା ପ୍ରତି ଆକର୍ଷିତ ହୁଅନ୍ତି? ସେ କେବଳ ଶୁଦ୍ଧ ଭକ୍ତ, ଯାହା ଅନ୍ତରରେ କେବଳ ପ୍ରେମ ରହିଛି ତାଙ୍କ ପ୍ରତି ଆକର୍ଷିତ, ନହେଲେ ସେ କାହାକୁ ଚାହାନ୍ତି? ଗୋପୀମାନେ ତ ସମସ୍ତେ ଆସିକି ପହଞ୍ଚିଲେ, ଇଏ ଚିନ୍ତା କଲେ କିଏ କାମଦେବ, ଏଇଟା ତ ସୁଯୋଗ, ଆଉ ଗୋଟେ ନାରୀ ନୁହେଁ, ଦୁଇଟା ନାରୀ ନୁହେଁ, ଶତ ଶତ ନାରୀ ଆସିକି ପହଞ୍ଚନ୍ତି ବର୍ତ୍ତମାନ କୃଷ୍ଣଙ୍କୁ ବାଣ ମାରିବାକୁ। ଆଉ ତେଣୁ ବୃନ୍ଦାବନର ଆକାଶରେ ବାଣ ଧରିକି ରହିଲେ, ଆଉ ବାଣ ଯୋଜନା କରୁଛନ୍ତି, ଭଗବାନ ଦେଖିଦେଲେ, ଭଗବାନ ଚାହିଁଲେ। ଚକ୍ରପାତ ସିଦ୍ଧର୍ଶନ ଲେଖିଛନ୍ତି ତାଙ୍କ ଟୀକାର ପ୍ରଥମ ସିଦ୍ଧର୍ଶନ, ପ୍ରଥମ କମେଣ୍ଡେଟର ନା ସିଏ, ଏଟା କାମ ବିଜୟ ଲୀଳା। ଆଉ ତେଣୁ ଚାହିଁଲେ କାହାକୁ? କାମଦେବକୁ ଚାହିଁଲେ। କାମଦେବ ସେଠି କଣ ହେଲେ, ଭଗବାନଙ୍କର ଦୃଷ୍ଟି ଏମିତି, ସିଏ ଭାବୁଥିଲା ଭଗବାନଙ୍କୁ ମୋହିତ କରିବେ, ଭଗବାନ ତାକୁ କାମଦେବକୁ ମଦନ ମୋହନ, ମୋହନ ସମୋହନ, ମଦନକୁ ମୋହିଦେଲେ, ମଦନକୁ ଚାହିଁଦେଲେ, ଚାହିଁଦେଲେ ମାନେ ମଦନ ତ ମୋହିତ, ଭଗବାନଙ୍କ ରୂପକୁ ଦେଖିକି ସେ ଯୋଉ ତାଙ୍କର ଯୋଉ କଣ ଫ୍ଲାଇଟ ଯୋଉଟା ଥିଲେ ବିମାନରେ ଝୁଲିକି, ଅଧା ଝୁଲିକି ତ ରହିଲେ ଆଉ ମୂର୍ଚ୍ଛା ହେଇକି ପଡ଼ିଲେ, ଆଉ ମଦନକୁ ମୋହିଲେ, ଆଉ ସେଠି ତାଙ୍କର ନାମ ହେଲା ଚକ୍ରପାତ ସିଦ୍ଧର୍ଶନ। ପୁରା ପ୍ରଥମେ ଆରମ୍ଭରେ ଏଟା ଲେଖିଛନ୍ତି, ଅଥବା କାମ ବିଜୟ ହେଲେ ରାସଲୀଳା ଉତ୍ସବ ପୂର୍ବରୁ ପୁରା ବ୍ୟାଖ୍ୟା ଲେଖିଛନ୍ତି। ଆଉ ଟିକେ ଟିପଣ ନବଲେ କଣ କେହି ଗେଡ଼ା କିଛି ବୁଝିପାରିବେନି, ସେ କେବେ ବୁଝିପାରିବେନି। ତୁମର ତୁମ ଦେହରେ ତ ସେଗୁଡାକ ଇଏ ଧର୍ମ ଗୁଡାକ ଅଛି, କାମର ଧର୍ମ ଅଛି, ତୁମେ ସେଇ ଲୀଳା ଗୁଡାକ ଶୁଣିଲେ, ଗୋଟେ ନାରୀର ରୂପକୁ ଦେଖିଲେ ତୁମର ସେ ଭାବନାଟା ଆସିବ। ଆଉ ଏଟା ତ ସବୁ ଆତ୍ମଦୃଷ୍ଟି କଥା, କାମଦେବଙ୍କୁ ପରାସ୍ତ କଲେ ହେଲେ ତାଙ୍କ ନାମ ହେଲା ମଦନ ମୋହନ, ଏ ରାସଲୀଳାରୁ ହେଲା ନା, ମଦନଙ୍କୁ ମୋହିଥିଲେ। ତେଣୁ ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ କହିଲେ, ତାପରେ ତା ପରବର୍ତ୍ତୀ ଆଉ ଗୋଟେ ପ୍ରଶ୍ନ ରହିଲା, ଏତେ 4ଟା ଜିନିଷ ଗଲା, 3ଟା ଜିନିଷ ଗଲା, ତାପରେ କହିଲେ ଆତ୍ମ କାମ ଯଦ ଉପତି କୃତବାନ ବୈ ଯୁଗୁପ୍ସିତମ କିମବି ପ୍ରାୟ ଏତଦନମ ସଂଶୟମ ଛିନ୍ଦି ସୁବ୍ରତ। ସଂଶୟଟାକୁ ହେ ସୁବ୍ରତ, ଉତ୍ତମ ବ୍ରତକାରୀ ସୁଖଦେବ, ଆପଣ ମୋତେ କୁହନ୍ତୁ, ମୋ ସନ୍ଦେହଟାକୁ ଦୂର କରନ୍ତୁ। କାହିଁକି ସନ୍ଦେହ ଦୂର କରନ୍ତୁ ନା, ଆତ୍ମକାମ ଯଦୁପତି କୃତବାନ ବୈ ଯୁଗୁପ୍ସିତମ, ଯୁଗୁପ୍ସିତ ମାନେ ନିନ୍ଦା, ଏ ଯୋଉ ପାପ ନିନ୍ଦନୀୟ କର୍ମ କଲେ, ନିନ୍ଦା ଆଉ ଆତ୍ମକାମ ଏଟା ଦୁଇଟା ଓଲଟା ଜିନିଷ। ଆତ୍ମକାମ ମାନେ କଣ? ଆତ୍ମକାମ ନିଜ କାମନାକୁ ନିଜେ ପୂର୍ତ୍ତି ଯିଏ କରିପାରନ୍ତି ତାକୁ ଆତ୍ମକାମ କୁହାଯାଏ। ଆଉ ଆତ୍ମା ରାମ ଭଗବାନଙ୍କର ଦୁଇଟା ହେଲା ସବୁଠୁ ଶ୍ରେଷ୍ଠ ଗୁଣ, ଆତ୍ମା ରାମ, ଆତ୍ମାରେ ସେ ରମଣ କରନ୍ତି, ତାଙ୍କର ବାହ୍ୟ ଜିନିଷ କି ଦରକାର ନାହିଁ। ଏଇ ଗୋଟେ କଥାରେ ଗୋପୀମାନେ କଟିଯିବେ, ଭଗବାନ କାହା ପ୍ରତି ଆସକ୍ତ ନୁହେଁ, ସେ ଆତ୍ମାର ରମଣ କରନ୍ତି। ତାଙ୍କ ଗୋପୀମାନେ ସେ ରମଣ କରୁଥିଲେ, ସେମାନେ କାମନା କରୁଥିଲେ ଯେ ଧାମ ପ୍ରପତି ଦିଅନ୍ତି, ଭଗବାନଙ୍କର ତ କିଛି ନାହିଁ। ଆପ୍ତ କାମ ନିଜ ନିଜେ ନିଜର କାମନାଟାକୁ ପୂର୍ତ୍ତି କରିପାରନ୍ତି। ଆମେ ଆମେ କିଏ କିଏ ନିଜ କାମନା ପୂର୍ତ୍ତି କରିପାରିବ କହିଲେ ଦେଖିବା, ଆମକୁ ସବୁବେଳେ ବାହ୍ୟ ଜିନିଷ ଦରକାର, ବାହ୍ୟ ଜିନିଷ ନହେଲେ ଆମେ କେବେ ଆମ କାମନା ପୂର୍ତ୍ତି କରିପାରିବାନି। ଭଗବାନ ଆପ୍ତ କାମ, ସେଥିପାଇଁ ସେ କହିଛନ୍ତି ଆପ୍ତ କାମ ଯଦୁପତି କୃତବାନ ବୈ ଯୁଗୁପ୍ସିତମ କିମ୍ ଅଭିପ୍ରାୟ ଏତଦନ ସଂଶୟ ଅଛନ୍ତି ସୁବ୍ରତ। କେଉଁ ଅଭିପ୍ରାୟରେ ଏଭଳି କାର୍ଯ୍ୟ କଲେ, ଆତ୍ମକାମ ହେଇକି 3ଟା ଜିନିଷ କଲେ, ଆତ୍ମକାମ ହେଇକି ଯଦୁପତି ହେଇକି ଏ ନିନ୍ଦା କାର୍ଯ୍ୟ କାହିଁ କଲେ? ଚକ୍ରବର୍ତ୍ତୀ ତାଙ୍କ ଟୀକା ରଚନା କରିବେ, ପରମେଶ୍ୱରସ୍ୟ ନାୟମ ଅଧର୍ମ ଇତି ଚେତ୍ ନିନ୍ଦିତମ ଇଦମ୍ କେନବିପ୍ରାୟଣ ଚକାରମ ପୃଚ୍ଛତି ଆପ୍ତ କାମ ଇତି। ପରମେଶ୍ୱରଙ୍କ ପାଇଁ ଏଇଟା ନିନ୍ଦିତ କର୍ମ ଭଳିଆ ଲାଗୁଛି, କେଉଁ ଅଭିପ୍ରାୟରେ ଏଭଳି କାର୍ଯ୍ୟ କଲେ କୁହନ୍ତୁ। ତେନ ଶୋକାମ ପୂରଣାର୍ଥମ ଇଦମ୍ କୃତବାନ ଇତି ପ୍ରତ୍ୟୁତ୍ତରମ ନ ଦାତବ୍ୟମ ଇତି ଭାବମ। କେହି ଏମିତି ପ୍ରତ୍ୟୁତ୍ତର ବା ଆପଣ ପ୍ରତ୍ୟୁତ୍ତର ଦେଇପାରିବେନି ଯେ ତାଙ୍କ କାମନା ପୂର୍ତ୍ତି କରିବା ପାଇଁ ସେ ଏଭଳି କାର୍ଯ୍ୟ କଲେ, ଏଇଟା ବି ଠିକ ଉତ୍ତର ନୁହେଁ। କାହିଁକି ସେ ଆପ୍ତ କାମ, ତାଙ୍କର କଣ କାମନା ଆସିବ? ତାଙ୍କର ଯାହା କାମନା ଆସିବ ସେ ନିଜେ ପୂରଣ କରିଦେବେ। ଆମକୁ ଲାଗୁଛି ଭୋକ, ଆମର କାମନା କଣ ହେଲା? ଭୋକ ଲାଗୁଛି, କଣ କରିବାକୁ ପଡିବ? ଖାଇବାକୁ ପଡିବ। ନିଦ ଲାଗୁଛି, ଶୋଇବାକୁ ପଡିବ। ଭଗବାନଙ୍କର ଏମିତି ନାହିଁ, ସେ ଇଚ୍ଛା କରିବେ ଭୋଜନ କରିବା, କିଛି ଆବଶ୍ୟକ ନାହିଁ। ଦେଖିଦେଇଛନ୍ତି ସେ ସାତ ଦିନ କିଛି ଭୋଜନ କରିନାହାନ୍ତି ଗୋବର୍ଦ୍ଧନ ଧାରଣ ଲୀଳାରେ, ସେ କଥା ସେ କହୁଛନ୍ତି। ଅବତାରେ ଅସ୍ମିନ ଏତାଦୃଶମ ଯୁଗୁପ୍ସିତମ ଏବଂ କର୍ତ୍ତବ୍ୟମ ଅବଶ୍ୟମ ଇଚ୍ଛେଦାହ। ଯଦି କେହି ଯୁକ୍ତି କରି କୁହନ୍ତି ଏ ଅବତାରରେ ଏଭଳି ନିନ୍ଦନୀୟ କାର୍ଯ୍ୟ କରାଯିବ, କିଛି କ୍ଷତି ନାହିଁ, ଅବଶ୍ୟ ଏଇଟା କରାହବ, ଯଦି କେହି କୁହନ୍ତି କହିଲେ ନା ଏଇଟା ଠିକ ନୁହେଁ। କାରଣ ଯଦୁପତି ଭଗବାନ କୃଷ୍ଣ ଯଦୁଙ୍କର ପତି, ଯଦୁ ବଂଶରେ ଆସିଛନ୍ତି, ତାଙ୍କ ସବୁଠୁ ଧାର୍ମିକ ବଂଶ ଯଦୁ, ଭଗବାନ ଏକଭଳି କାର୍ଯ୍ୟ କାହିଁ କଲେ? ପରମ ଧାର୍ମିକାଣାମ ଯଦୁନାମ ପତି ସ୍ଥୟି କଥମ୍ଭୂତ ଇତି ଭାବମ। ପରମ ଧାର୍ମିକ ଯଦୁମାନଙ୍କର ପତି ହେଇକି ସେ ଏଭଳି କାହିଁ କଲେ? ନ ତ କେବଳ ସେ ମମାତ୍ର ସଂଶୟ ଅସ୍ତି ଇତି ଅର୍ଥ। ଆପଣ ଭାବନ୍ତୁ ନୁହେଁ, ପରିଗତ କହୁଛନ୍ତି ମୋର କେବଳ ସଂଶୟ ଅଛି, ସମସ୍ତଙ୍କର ଅଛି, ଏ ନ ଶବ୍ଦ ଲଗାଇଛନ୍ତି। କିମ୍ ଅଭିପ୍ରାୟ ଏତତ୍ ନ ସଂଶୟ ଅଛନ୍ତି ସୁବ୍ରତ, ନ ମାନେ ଆମ୍ଭେମାନେ, ଅହଂ କହିନାହାନ୍ତି, ନ କହିଛନ୍ତି। ଅର୍ଜୁନ ତାର ସବୁ ଗୀତାରେ ସଂଶୟ କହିଲେ, ନିଜ କଥା ପଚାରିଛନ୍ତି, ଏଠି ବହୁ ବଚନ ଲଗେଇଲେ, ମୋର ସନ୍ଦେହ ନୁହେଁ, ଏମାନଙ୍କର ସମସ୍ତଙ୍କର ସନ୍ଦେହ ଅଛି। ତସ୍ୟ ଆପ୍ତ କାମତ୍ୱେ ଆତ୍ମାରାମତ୍ୱେ ଅପି ପ୍ରେମାନନ୍ଦ ସ୍ୱରୂପ ସ୍ୱରୂପାଭି ସ୍ଥାଭି ସୁତ୍କଣ୍ଠ ରମଣମ ଯୁଜ୍ୟତେ ଇତି 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 ଜ୍ଞାତ ପ୍ରାୟ ରହସ୍ୟ ସିଦ୍ଧି ତୁତି ଭାବ। ଏଠି ଗୋଟେ ରହସ୍ୟ ରହିଛି, କିଛି ମତେ ଲାଗୁଛି ଏଠି ଗୋଟେ ରହସ୍ୟ ରହିଛି। ଏ ରହସ୍ୟଟା କେବଳ ଆପଣ ଜାଣନ୍ତି, ଆଉ କେହି ଜାଣନ୍ତିନି। କାହିଁକି ଦୁଇଟା ଗୁଣରୁ ଏଇଟା ଲାଗୁନି, ଏ ଦୁଇଟା ଗୁଣ ନିନ୍ଦା ପାପଟା ଗୋଟେ ଜିନିଷ, ଅଲଗା ପାପ କିଏ କରେ? ଯାହାର କାମନା ଅଛି, କାମନା ପାଇଁ ପାପ କରେ, ଭଗବାନ ତ ଆପ୍ତ କାମ। ଆଚ୍ଛା, ପରସ୍ତ୍ରୀ ଆଦି ଗମନ କରିବା କଣ? ଯାହାର କାମନା ଥାଏ ବା ତାକୁ ଆନନ୍ଦ ନ ମିଳିଥାଏ ସେ ପରସ୍ତ୍ରୀ କତିକି ଯିବ, ତାକୁ ଗୋଟେ ପୁରୁଷ ସ୍ତ୍ରୀ ବା ସ୍ତ୍ରୀ ପୁରୁଷ ଉଭୟ ଉଭୟର ଯୋଉ ଆକର୍ଷଣ, ଉଭୟ ଉଭୟ ଉଭୟର ଅଭାବ, ଅନ୍ତରେ କାମନାର ଅଭାବ ଅଛି ବୋଲି ସେ ପରସ୍ପର ଭଲ ପାଆନ୍ତି। ଭଗବାନ ତ ଆପ୍ତ କାମ, ଆତ୍ମାରାମ, ସେ ଆତ୍ମାର ରମଣ କରନ୍ତି। ଭଗବାନଙ୍କର ଅଭାବ କଣ ଅଛି? ଯୋଉ ନାରୀ ସୁଖଟା ଗୋଟେ କଣ, ସଂସାର ନାରୀର ସୁଖ ବା ପୁରୁଷର ଯୋଉ ପୁରୁଷ ପାଖରୁ ନାରୀ ଯୋଉ ସୁଖ ପାଉଛି, ନାରୀ ଯୋଉ ପୁରୁଷ ପାଖରୁ ସୁଖ ପାଉଛି, ସଂସାରରେ ସବୁଠୁ ନିନ୍ଦନୀୟ ସୁଖ ହଉଛି ଏଇଟା। ଏ ସୁଖ ଭିତରେ ବିଚାର କରାଯାଏ ସବୁଠୁ ଏଇଟା ହଉଛି ଲୋଏଷ୍ଟ ଗ୍ରେଡ୍ର ଜିନିଷ, କିନ୍ତୁ ବୋଧ ଜୀବର ପାଇଁ ଏଇଟା ହଉଛି ସବୁଠୁ ହାଏଷ୍ଟ ଗ୍ରେଡ୍। ଏଥିରେ କେବଳ ଅବସାଦ କଣ କୁହାଯିବ, ଏଥିରେ କେବଳ ମାନେ ମାନସିକ ଚିନ୍ତା, ସଂସାରଟା ଏତେ କ୍ଲେଶ କଷ୍ଟ, କିନ୍ତୁ ଏଇଟା ତ ଗୋଟେ ଅସ୍ଥି ମଜାଗତ ହେଇଯାଇଛି ଯିବାର କାମନାଟା, ସେ କଣ କରିବ? କେବଳ ଏଇ ଚପଳ ସୁଖ, ସେଥିପାଇଁ ଲେଖିଲେ ନା ଚପଳ ସୁଖ ଲବ ଲାଗିରି। ପ୍ରଭୁଜୀ ମହାରାଜ ତାଙ୍କ ଇଂଲିଶ ପ୍ରବଚନ ସେ କଥା ସେ କହୁଛନ୍ତି ଯେ ମଣିଷ ଏତେ ଖଟୁଛି ତ କିଛି କିଛି ସୁଖ ନାହିଁ, ନା ନା ଅଛି, ଟିକେ ଅଛି ନା, ନହେଲେ ସେ ବଞ୍ଚିଛି କେମିତି? ବଞ୍ଚିଛି କେବଳ ପ୍ରବୋଧ ଅଛି ଏଇ ଟିକେ, ଏଇ ଯୌନ ସୁଖ ଏଇଥିପାଇଁ କେବଳ ବଞ୍ଚିଛି, କିନ୍ତୁ ଅନନ୍ତ କ୍ଲେଶ ସେ ନଉଛି। ସେଥିପାଇଁ ଏଇଟା କେବେ ବି ପରମାର୍ଥ ବା ପ୍ରେମ ଦୃଷ୍ଟିରେ ଏଇଟା ଗୋଟେ ଅତି ତୁଚ୍ଛ ଜିନିଷ। ଭଗବାନ କାହିଁକି ଏଇ ତୁଚ୍ଛ ଜିନିଷ ପ୍ରତି ଆକର୍ଷଣ ହେବେ? ତାଙ୍କ ସ୍ୱରୂପ ହେଲା ଆନନ୍ଦମୟ, ତାଙ୍କ ସ୍ୱରୂପ ଯଦି ଆନନ୍ଦମୟ ହେଲା, ତାଙ୍କ ଆନନ୍ଦ କଣ ଦରକାର? ଗୋଟେ ନାରୀ କିଏ ଆନନ୍ଦ ଦେଇପାରିବ ତାଙ୍କୁ? ସେ ଜଗତକୁ ଆନନ୍ଦ ଦଉଛନ୍ତି ତାଙ୍କର। ତାପରେ ଝିଅ ଜୀବର ଆଉ ଗୋଟେ ଜୀବ ପ୍ରତି ଆକୃଷ୍ଟ ହଉଛି, ସେ ତାଠାରୁ ତାକୁ ଅଧିକ ବୋଲି ଜ୍ଞାନ କରୁଛି ବୋଲି ତା ଆକୃଷ୍ଟ ହଉଛି। ମୋ କତରେ ଏଇ ଜିନିଷଟା ନାହିଁ, ତାର ରୂପ ଗୁଣ ତାର କାମନାଟା ବୃତ୍ତି ହେଇପାରୁନି, ତାର ନିଜର ତା ପାଖରେ ନାହିଁ ବୋଲି ଅନ୍ୟ ଅନ୍ୟ ପାଖରେ ଅଛି ବୋଲି ସେ ଆକୃଷ୍ଟ ହଉଛି। ଭଗବାନ ପାଖରେ କଣ ନାହିଁ, ପ୍ରଭୁଙ୍କ ପାଖରେ କଣ ନାହିଁ ଯେ ସେ ଆକୃଷ୍ଟ ହେବ ଗୋପୀମାନଙ୍କ ପ୍ରତି? ସମୁଦି ତାଙ୍କ ପାଖ ଆପ୍ତ କାମ, ଆପ୍ତ ଆତ୍ମାରାମ, ରୂପ ନାହିଁ କି ଗୋପୀମାନଙ୍କର? ଯୋଉ ରୂପଟା କାହାର ରୂପ? ଭଗବାନ ରହିଛନ୍ତି ବୋଲି ତ କାହାର ରୂପଟା ପ୍ରକାଶ ପାଇଛି, ଗୁଣଟା ପ୍ରକାଶ ପାଇଛି, ଭଗବାନ କାହିଁ ଆକୃଷ୍ଟ ହେବେ? ତେଣୁ ଏଠି ସେ କଥା ସେ କହୁଛନ୍ତି। ଏଥିରେ ଗୋଟେ କିଛି ରହସ୍ୟ ନିଶ୍ଚିତ ଅଛି, ସେ ରହସ୍ୟଟା କେବଳ ଆପଣ ଜାଣନ୍ତି। କେଉଁ ଅଭିପ୍ରାୟରେ ତସ୍ୟ ଆପ୍ତକାମତ୍ୱ ଅପି ଆତ୍ମାରାମତ୍ୱ ଅପି ପ୍ରେମାନନ୍ଦ ସ୍ୱରୂପ ସ୍ୱରୂପ ସ୍ୱରୂପାନ ସ୍ୱରୂପାଭି ସ୍ଥାଭି ତାଙ୍କର ପ୍ରେମାନନ୍ଦ ସ୍ୱରୂପ ହେଇକି ଆତ୍ମାରାମ ହେଇ କେତେ ସୁନ୍ଦର କ୍ଲାରିଫିକେସନ ଦେଖିବା ଦଉଛନ୍ତି। ସ୍ୱରୂପ ହେଲା ପ୍ରେମାନନ୍ଦ, ଯେ ପ୍ରେମାନନ୍ଦ ପାଉଛନ୍ତି ସେ ଗୋଟେ ନାରୀ ସହିତ କଣ ଆଲିଙ୍ଗନ କରିବ, ଆତ୍ମକାମ ଆତ୍ମାରାମ ହେଇକି ଏଟା କାହିଁ କଲେ, ଏଇ ଅଭିପ୍ରାୟଟା କଣ ଅଛି, ୟାର ଗୋଟେ ଗୁପ୍ତ ରହସ୍ୟ ଆପଣ ମତେ କୁହନ୍ତୁ। କାଲି କିନ୍ତୁ ଶୁଣିବା ସୁଖଦେବ ତାର ଉତ୍ତର ଦେବେ ସାଙ୍ଗେ ସାଙ୍ଗେ, ଯେତେ ଯୋଉ ଚାରିଟି ପାଞ୍ଚଟି ପ୍ରଶ୍ନ କଲେ ସାଙ୍ଗେ ତାର ଉତ୍ତର ପ୍ରତି ଶ୍ଲୋକରେ ପୁରା କ୍ଲାରିଫାଇ କରିକି ଛଅଟି ଶ୍ଲୋକର ଉତ୍ତର ଦେବେ। କାରଣ ଏଟା ବହୁତ ବଡ଼ ସନ୍ଦେହ ଥିଲା କୋଉମାନଙ୍କର, କର୍ମୀ ଜ୍ଞାନୀ ଯୋଗୀ ଯେଉଁମାନେ ସବୁ ପରୀକ୍ଷିତଙ୍କର ସଭାରେ ଥିଲେ, ଆଉ ଏ ଆଗାମୀ ଯୋଉ ପିଢ଼ି ଆସିବେ ଯେଉଁମାନେ ଭାଗବତ ପଢ଼ିବେ ପରମଶାସ୍ତ୍ର ଭାଗବତ, ଆଉ ସବୁଠୁ ରହସ୍ୟମୟ ଯାହା କୁହନ୍ତି ଭଗବାନଙ୍କର କୃପା।